भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम तृतीय स्कंद द्वादश अध्याय श्लोक 26। रुदी कामो भ्रुवः क्रोधो लोभश्च अधरदच्छदात् आस्याद् वाक् सिन्धवो मेढ्रान् निरुतिः पायोः अघाश्रयः हृदि कामो भुवक्रोधो हृदि कामो भुवक्रोधो लोभश्चाधरदच्छदात् आस्याद् वाक्सिन्धवो मेढान् निरुति पायोरघाश्रयः रुदि कामो भ्रुवः क्रोधः लोभश्चाधरदच्छदात् आस्याद् वाक्सिन्धवो मेढ्रान् निरुतिः पायोरघाश्रयः। शब्दानुवाद हृदि हृदयरु, कामः काम, भ्रुवः भ्रूजगडरु, क्रोध क्रोध, लोभ लोभ च मध्य, अधरदच्छदात् अधरोष्टरु, आस्यात् मुखरु, वाक् वाक्य, सिन्धवो सागर समूह, मेढ्रात् उपस्तरु, निरुतिः निजकर्म, पायोः मलद्वाररु, अघाश्रयः पापाश्रय, समस्त पापर आधार। श्लोकानुवाद ब्रह्माकर हृदयरु काम, भूरु जुगलरु क्रोध, अधर ओष्ठरु लोभ, मुखरु वाक्य, उपस्थरु सागर एवं मलद्वाररु जाकि समस्त पापर आधार, सेठारु समस्त नीच ओ घृण्यकर्म उत्पन्न होला। इस श्लोक भावार्थरे प्रभुपाद महाराज कहते जग बद्ध जीव मनधर्माधीन अटे। व्यक्ति भौतिक विद्या गुण गरिमा आदि दिगुरु जिते बड़ होना कहीं से केवल मानसिक क्रियारु मानसिक क्रियारु मुक्त हो पार ना। जे पर्यंत व्यक्ति भक्तिपदक न आसी से पर्यंत से केवल काम एवं नीच व पापकर्म प्रवृत्ति को त्याग करना यह पक्षर बड़ कष्टकर व्यापार अटे। हेब जो व्यक्ति कामर वशवर्ती हुई नीच कामना पोषण कर हताश हुए ସେତେବେଳେ ମନରୁ କ୍ରୋଧ ଜାତ ହୁଏ ଏବଂ ଭ୍ରୂଯୁଗଳରୁ ତାହା ପ୍ରକାଶିତ ହୁଏ। ତେଣୁ ସାଧାରଣ ଲୋକଙ୍କୁ ଭ୍ରୂଯୁଗଳ ମଧ୍ୟରେ ମନକୁ ଏକାଗ୍ର ବା ସ୍ଥିର କରିବାକୁ ଉପଦେଶ ଦିଆଯାଏ, କିନ୍ତୁ ଭଗବତ ଭକ୍ତଗଣ ସେମାନଙ୍କ ମନରେ ଭଗବାନଙ୍କୁ ରଖିବା ପାଇଁ ଅଭ୍ୟାସ କରନ୍ତି। ମନରୁ ସବୁ କାମନା ଦୂର କରିବା ବା ନିଶ୍ଚିନ୍ତ କରିବା ବା ଚିନ୍ତାଶୂନ୍ୟ କରିବା ସମ୍ଭବପର ନୁହେଁ, କାରଣ ମନ କେବେ ହେଲେ ଚିନ୍ତାଶୂନ୍ୟ ବା ଚିନ୍ତାହୀନ ହୋଇପାରିବ ନାହିଁ। ଯେତେବେଳେ ନିଷ୍କାମ ହେବାର ଉପଦେଶ ଦିଆଯାଏ ସେତେବେଳେ ଏକଥା ବୁଝିବାକୁ ହେବ ଯେ ବ୍ୟକ୍ତି ଏପରି ଚିନ୍ତା କାମା ଚିନ୍ତା ବା କାମନା କରିବ ନାହିଁ ଯାହା ତା'ର ପରମାର୍ଥିକ ଲାଭକୁ ଧ୍ୱଂସ କରିଦେବ। କିନ୍ତୁ ଏକ ଭକ୍ତ ଏକ ସର୍ବଦା ମନରେ ଭଗବାନ ରଖିଥାଏ ଏଇ ମୁଁ ଏହିପରି ଭାବରେ ସେ କାମନା ଶୂନ୍ୟ ହେବା ଦରକାର ନାହିଁ। କାରଣ ତାଙ୍କର ସମସ୍ତ କାମନା ଭଗବତ ଭକ୍ତି ବା ଭଗବାନଙ୍କ ସେବା ସମ୍ବନ୍ଧୀୟ ଅଟେ। ବାକ୍ଶକ୍ତିକୁ ସରସ୍ୱତୀ କୁହାଯାଏ ଏବଂ ସେହି ବାଗଦେବୀ ବା ସରସ୍ୱତୀଙ୍କର ଜନ୍ମସ୍ଥଳ ହେଉଛି ବ୍ରହ୍ମାଙ୍କର ମୁଖଦେଶ। ଏପରିକି କୌଣସି ବ୍ୟକ୍ତି ବାଗଦେବୀଙ୍କର କୃପା ପାଇଥିଲେ ସୁଦ୍ଧା ତାଙ୍କ ହୃଦୟ କାମ ଭୌତିକ କାମନାରେ ପୂର୍ଣ୍ଣ ହେବା ଏବଂ ତାଙ୍କର ଭୂଯୁଗଳ କ୍ରୋଧ ଲକ୍ଷଣ ପ୍ରକାଶ କରିବା ଖୁବ୍ ସମ୍ଭବପର। କୌଣସି ବ୍ୟକ୍ତି ଭୌତିକ ଦୃଷ୍ଟିକୋଣରୁ ଖୁବ୍ ପଣ୍ଡିତ ହୋଇପାରେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ କାମ କ୍ରୋଧ ଜନିତ ନିଚ ବା ଘୃଣ୍ୟ କର୍ମକୁ ମୁକ୍ତ ହୋଇଯାଇଛି। ଯେଉଁ ଶୁଦ୍ଧ ଭକ୍ତ ସର୍ବଦା ଭଗବତ ଚିନ୍ତନ ବା ସମାଧିରେ ଅଛନ୍ତି, କେବଳ ତାଙ୍କଠାରୁ ହିଁ ଭଲ ଗୁଣ ବା ଯୋଗ୍ୟତା ଆଶା କରାଯାଇପାରେ। ତେଣୁ ଏହି ଶ୍ଳୋକରେ ଭଗବାନ ବ୍ରହ୍ମା ଏହି ସୃଷ୍ଟି ବିଷୟରେ, ସୃଷ୍ଟି ବିସ୍ତାର ଚତୁର୍ଥ ସ୍କନ୍ଧ ପର୍ଯ୍ୟନ୍ତ ଚାଲିବ ସୃଷ୍ଟି, ଏ ଗୋଟେ ବିସର୍ଗ ବ୍ରହ୍ମାଙ୍କର ସୃଷ୍ଟି। ପ୍ରଥମ ସୃଷ୍ଟି ହେଉଛି ଭଗବାନଙ୍କ ଦ୍ୱାରା ଏବଂ ଦ୍ୱିତୀୟ ସୃଷ୍ଟି ହେଉଛି ବିସର୍ଗ ବା ବ୍ରହ୍ମାଙ୍କ ଦ୍ୱାରା। ତେଣୁ ବ୍ରହ୍ମା ଏଇ ଯେଉଁ ନଅ ଜଣ ପ୍ରସିଦ୍ଧ ନଅ ଏବଂ ବ୍ରହ୍ମଚାରୀ ପୁତ୍ର ନାରଦଙ୍କୁ ଉତ୍ପନ୍ନ କଲେ, ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲହ କଦୁ ଋଗୁ ବଶିଷ୍ଠ ଦକ୍ଷ ନାରଦଂ ଚୈବାତ ଦଶମମ୍। ନାରଦ ମୁନି ଏ ଭକ୍ତିଶାସ୍ତ୍ର ପ୍ରଚାର କରିବା ପାଇଁ ଆସିଛନ୍ତି, କାରଣ ସେ ହେଉଛନ୍ତି ଭଗବାନଙ୍କ ଜଣେ ଅବତାର। ତେଣୁ ସେ ଏଇ ଯେଉଁ ଦଶ ଜଣଙ୍କ ଭିତରୁ ସାତ ଜଣ ସପ୍ତର୍ଷି ହେଲେ, ଦକ୍ଷ ଆଉ ମାନେ କାଲି କହିଥିଲେ ସେମାନେ ନାରଦ ମୁନି ଏମାନେ ସବୁ ନୁହନ୍ତି, ଅନ୍ୟମାନେ ସବୁ ହେଲେ ସପ୍ତର୍ଷି। ସେମାନେ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରିବେ। ସେଥିପାଇଁ ଆମର ଗୋଟେ ଋଷି ଋଣ ରହିଛି, ଆମେ ତାଙ୍କ ପାଖରେ ଋଣୀ ରହିଛେ, କାରଣ ସେ ଆମକୁ ଏତେ ଜ୍ଞାନ ଦେଉଛନ୍ତି। ଆମେ ଯେଉଁ କଥା କହୁଛେ ଭାଗବତ ଶୁଣୁଛେ, ଏଇ ପ୍ରଭୁପାଦ ମହାରାଜଙ୍କ ପାଖରେ ମଧ୍ୟ ଆମେ ଋଣୀ, କାରଣ ସେ ତାର ଭାଷ୍ୟ ଦେଇଛନ୍ତି, ବ୍ୟାସଦେବ ସମସ୍ତ ଶାସ୍ତ୍ରକୁ ରଚନା କରିଛନ୍ତି, ଆମେ ତାଙ୍କ ପାଖରେ ଋଣୀ ରହିଛେ। ତେଣୁ ଏ ସମସ୍ତ ଯେଉଁ ସୃଷ୍ଟି କରୁଛନ୍ତି ଏମାନେ ସବୁ ପ୍ରସିଦ୍ଧ ମୁନି ଋଷିମାନେ ସବୁ ରହିଛନ୍ତି, ତାଙ୍କ ବିଷୟରେ ମଧ୍ୟ ପରେ ବର୍ଣ୍ଣନା କରାଯିବ। ତେଣୁ ଏମାନଙ୍କ ବିଷୟରେ କାହାକୁ କେଉଁଠୁ ସୃଷ୍ଟି କଲେ କୁହାଗଲା, ଅତ୍ରି ମରିଚି ପୁଲସ୍ତ ଏସବୁ ପୂର୍ବରୁ କୁହାଯାଇଛି, ଗତକାଲି ଆମେ ଆଲୋଚନା କରୁଥିଲେ। ଇଏ କେଉଁଠୁ ସବୁ ଜାହାତ ହେଇଛନ୍ତି, ନାରଦ ଉତ୍ସଙ୍ଗାତ କୋଳରୁ ନାରଦ ମୁନି ଜାହାତ ହେଲେ, ଦକ୍ଷ ଅଙ୍ଗୁଷ୍ଠାତ ଦକ୍ଷ ଅଙ୍ଗୁଷ୍ଠରୁ ଜାହାତ ହେଇଛନ୍ତି ସ୍ୱୟଂଭୁବ ବ୍ରହ୍ମାଙ୍କ କଥା କୁହାଯାଉଛି, ପ୍ରାଣାତ ବଶିଷ୍ଠ ବଶିଷ୍ଠ ପ୍ରାଣରୁ ଉତ୍ପନ୍ନ ହେଇଛନ୍ତି, ଭଗବାନ ପ୍ରାଣରୁ ଉତ୍ପନ୍ନ ହେଇଛନ୍ତି। ତେଣୁ ତାଙ୍କର ସେ ଶକ୍ତି ଥିଲା, କାରଣ ଭଗବାନ ତାଙ୍କୁ ସେ ଶକ୍ତି ଦେଇଛନ୍ତି, ସଞ୍ଚାରିତ କରିଛନ୍ତି, ଯେ ଯାବାନ ହଂ ଯଥାଭାବ ଯଦୂପ ଗୁଣକର୍ମକ ତଥୈବ ତତ୍ତ୍ୱବିଜ୍ଞାନ ମସ୍ତୁତି ମଦନୁଗ୍ରହାତ୍, ମୋର ଅନୁଗ୍ରହ ମୁଁ ତୁମକୁ ସବୁ ଜ୍ଞାନ ପ୍ରଦାନ କରୁଛି, ତୁମେ ସେ ଜ୍ଞାନକୁ ପ୍ରାପ୍ତ ହୁଅ। ତେଣୁ ଭଗବାନ କୃପା କରିଛନ୍ତି, ଯେତେବେଳେ ଦୁର୍ଯ୍ୟୋଧନକୁ କହୁଥିଲେ ଭାଗବତ ତୃତୀୟ ସ୍କନ୍ଧରେ ପ୍ରଥମ ଅଧ୍ୟାୟରେ ଏଇଟା ସବୁ ଆମେ ଆଲୋଚନା କରିଛେ, ଉଦ୍ଧବ ବିଦୁନୁ କହୁଛନ୍ତି, ଯଦାଚ ପାର୍ଥ ରହିତ ସଭାୟା ଜଗତ ଗୁରୁ ଜାନି ଜଗତ କୃଷ୍ଣ ନ ତାନି ପୁଂସା ଅମୃତାୟନାନି ରାଜୋରୁ ମେନେ କ୍ଷତ ପୂର୍ଣ୍ଣ ଲେସା। ଉଦ୍ଧବ ଚିନ୍ତା କରିକି ମନ ଦୁଃଖରେ କହୁଛନ୍ତି, ଏ ବିଦୁର ଯେତେବେଳେ ଭଗବାନ ଯଦାଚ ପାର୍ଥ ପ୍ରହିତ ସଭାୟା ଯୁଧିଷ୍ଠ ମହାରାଜ ଭଗବାନଙ୍କୁ ପ୍ରେରଣ କଲେ, ଦୂତ ହିସାବରେ ପୋଷ୍ଟପିଅନ ହିସାବରେ ଯାଇଛନ୍ତି, ପୋଷ୍ଟପିଅନ ହିସାବରେ ଯାଇଛନ୍ତି ଦୂତ, ସେ ସମ୍ବାଦ ନେଇକି ଯାଇଛନ୍ତି, କିନ୍ତୁ ସେ ଭଗବାନ ଭଗବାନ ହେଲେ ମଧ୍ୟ ଅଚ୍ୟୁତ, ତାଙ୍କର କେବେ ପତନ ହେବ ନାହିଁ, ତାଙ୍କର ଭକ୍ତର ଅଛି ଅଧୀନ। ତେଣୁ ଯଦାଚ ପାର୍ଥ ପ୍ରହିତ ସଭାୟା ଯେତେବେଳେ ଯୁଧିଷ୍ଠ ମହାରାଜ ତାଙ୍କୁ ପଠେଇଲେ, ଏ କୃଷ୍ଣ ତୁମେ ଯାଅ, ଏଇ ସମ୍ବାଦ ନେଇକି ଯାଅ, ଶାନ୍ତିର ଦୂତ ହେଇକି ଯାଅ, ଶାନ୍ତି ସମସ୍ତେ ଚାହାନ୍ତି, ଯାହା ତ ହେଲା ହେଲା, ଯାହା ସବୁ ହେଲା ପାଣ୍ଡବମାନଙ୍କ ପ୍ରତି ବହୁତ ପ୍ରକାର ସେମାନେ ଅସତ୍ ବ୍ୟବହାର ସବୁ କରିଛନ୍ତି, ବର୍ତ୍ତମାନ 14 ବର୍ଷ 12 ବର୍ଷ ବନବାସ କଲେ, 1 ବର୍ଷ ଅଜ୍ଞାତବାସ କଲେ, ତେଣୁ ବର୍ତ୍ତମାନ ତାଙ୍କୁ ଶାନ୍ତି ଦୂତ ହିସାବରେ ତାଙ୍କୁ ପଠେଇଲେ, ଶାନ୍ତି ଆମେ ଚାହୁଁଛୁ, ଆମେ ଯୁଦ୍ଧ ଚାହୁଁନାହୁଁ, ଅଶାନ୍ତି ଚାହୁଁନୁ ଆମେ, କିନ୍ତୁ ଭଗବାନ ଚାହାନ୍ତି ଯୁଦ୍ଧ ହଉ, ଯୁଧିଷ୍ଠ ମହାରାଜ ଚାହୁଁଛନ୍ତି ଯୁଦ୍ଧ ନ ହଉ। ତେଣୁ ଭଗବାନ ଯଦିଓ ଦୂତ ହିସାବରେ ଯାଇଛନ୍ତି, ଯଦାଚ ପାର୍ଥ ପ୍ରହିତ ସଭାୟାନ ଯୁଧିଷ୍ଠ ମହାରାଜ ତାଙ୍କୁ ପଠେଇଛନ୍ତି, ତୁମେ ଯାଅ, କୃଷ୍ଣ ଜଗଦ୍ଗୁରୁ, ଯଦିଓ ସେ ଜଗଦ୍ଗୁରୁ, ସମସ୍ତଙ୍କର ଗୁରୁ, ସିଏ ସମସ୍ତଙ୍କର କଲ୍ୟାଣ କରିପାରିବେ। ଜଗଦ୍ଗୁରୁ ଜଗତ କୃଷ୍ଣ ଭଗବାନ ଗଲେ, ପାର୍ଥଙ୍କ ବା ଯୁଧିଷ୍ଠିର ମହାରାଜଙ୍କ କଥାକୁ ରକ୍ଷା କରି ଭଗବାନ ଗଲେ। କିନ୍ତୁ ତାଙ୍କର କଥା ନ ଦାନୀ ପୁଂସା ଅମୃତାୟ ନାନି, ଭଗବାନ କଥା ଭଗବତ ଗୀତାରେ ଯେତେବେଳେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ଏକଥା ଶୁଣୁଛନ୍ତି, ଦେଢ଼ଶହ ମାଇଲ ଦୂରରେ ରହି ସଞ୍ଜୟ ଶୁଣୁଛନ୍ତି, ଅନ୍ତିମରେ କହୁଛନ୍ତି ହେ ମହାରାଜ, ଏ ଯେଉଁ ଭଗବାନ କଥା ଯେଉଁ ଆମେ କହିଲେ, ଇଏ ହେଉଛି ଯେ ପାର୍ଥ ଏବଂ ବ୍ୟାସ ପ୍ରସାଦ ସୁତବାନ ଏତତ୍ ଗୁହ୍ୟମ ଅହମ୍ ପରମ ଯୋଗମ ଯୋଗେଶ୍ୱରାତ କୃଷ୍ଣାତ ସାକ୍ଷାତ କଥ୍ୟତ ସ୍ୱୟଂ। ଭଗବାନ ଯାହା କହୁଛନ୍ତି ସିଧା ତାଙ୍କର କର୍ଣ୍ଣରେ ଶୁଭୁଛି, ସେଇଟା ଭଗବାନ ଯାହା କହୁଛନ୍ତି ସାକ୍ଷାତ ସାକ୍ଷାତ କଥ୍ୟତ ସ୍ୱୟଂ। ଭଗବତ ଗୀତା ମହା ଯେଉଁ ସ୍କନ୍ଦ ପୁରାଣରେ ଗୀତା ମହାତ୍ମ ବର୍ଣ୍ଣନା କରାଯାଇଛି ଯେ ପଦ୍ମନାଭସ୍ୟ ମୁଖ ପଦ୍ମାବିନୀ ଶ୍ରୁତମ, ଭଗବାନଙ୍କ ମୁଖ ପଦ୍ମରୁ ଏଇ ଭଗବତ ଗୀତା ଆସୁଛି ଏବଂ ସେଟାକୁ ଶ୍ରବଣ କରିଛନ୍ତି ସେ ସଞ୍ଜୟ। ଭଗବାନ କଥା ଏତେ ବହୁତ ସେ ସବୁବେଳେ ଚିନ୍ତା କରି ବହୁତ ଆନନ୍ଦିତ ହେଉଛନ୍ତି। ରାଜନ ସଂସ୍କୃତ ସଂସ୍କୃତ୍ୟମ ସମ୍ବାଦ ମିମ ଅଦ୍ଭୁତମ କେଶବ ଅର୍ଜୁନ ପୁଣ୍ୟମ ହୁଷା ପୁନଃ ମୁହୁ ମୁହୁ ପୁନଃ ପୁନଃ ମୁହୁ ମୁହୁ ବହୁତ ଆନନ୍ଦ ଅନୁଭବ କରୁଛନ୍ତି। ଭଗବାନ କଥା ଅମୃତପୂର୍ଣ୍ଣ କଥା। କିନ୍ତୁ ସେଠି ଯେତେବେଳେ ହସ୍ତିନାପୁର ସଭାରେ ଭଗବାନ ଯେତେବେଳେ କହିଲେ ଶାନ୍ତିଦୂତ ହିସାବରେ ଯାଇ କହୁଛନ୍ତି ହେ ଧୃତରାଷ୍ଟ୍ର ମହାରାଜ, ଆପଣ ଶାନ୍ତି ପାଇଁ ଆମର ଯୁଧିଷ୍ଠିର ମହାରାଜ ଖବର ପଠାଇଛନ୍ତି, ଆପଣ ଶାନ୍ତି ଗ୍ରହଣ କର, ଶାନ୍ତି ପ୍ରସ୍ତାବ ଗ୍ରହଣ କରନ୍ତୁ, ଅମୃତପୂର୍ଣ୍ଣ କଥା କହୁଥିଲେ। କିନ୍ତୁ ନ ଦାନି ପୁଂସା ଅମୃତା ନାନି, ରାଜରୁ ମେନେ କେତପୁଣ୍ୟ ଲେସା, ରାଜଗୁରୁ ମେନେ ରାଜା ଏଇ ଯେଉଁ ଦୁର୍ଯ୍ୟୋଧନ ଏଇଟାକୁ ସେ ଗ୍ରହଣ କଲା ନାହିଁ, ଗୁରୁତ୍ୱକୁ ଗ୍ରହଣ କଲା ନାହିଁ, କ୍ଷତପୁଣ୍ୟ ଲେସା ତାର ଯାହା କିଛି ପୁଣ୍ୟ ଥିଲା ଯେଉଁ ପୁଣ୍ୟ କର୍ମ ଫଳରେ ସେ ଆଜି ରାଜା ହେଇଥିଲେ, ରାଜା ହେଇଥିଲେ କିଛି ସମୟ ପାଇଁ ରାଜା ହେଇଥିଲେ, ସେ ମଧ୍ୟ ନଷ୍ଟ ହେଇଗଲା, କ୍ଷତପୁଣ୍ୟ ଲେସା। କାହିଁକି ନା ଭଗବାନ ଚାହିଁଥିଲେ ଦୁର୍ଯ୍ୟୋଧନକୁ ମଧ୍ୟ ସେ କଥାକୁ ଗ୍ରହଣ କରିପାରିଥାନ୍ତେ, କିନ୍ତୁ ଭଗବାନ ଚାହାନ୍ତି ନା ଏ ଦୁର୍ଯ୍ୟୋଧନ ଗ୍ରହଣ ନ କରୁ, ବାହାରେ ସେ ଉପଦେଶ ଦେଉଛନ୍ତି ଭିତରେ କହୁଛନ୍ତି ନା ତୁ ଗ୍ରହଣ କର ନା। ତେଣୁ ଦୁର୍ଯ୍ୟୋଧନ କହୁଛନ୍ତି ଜାନାମି ଜାନାମି ଧର୍ମଂ ନଚମେ ପ୍ରବୃତ୍ତି, ଜାନାମି ଅଧର୍ମଂ ନଚମେ ନିବୃତ୍ତି, ତୋୟା ଋଷିକେଶ ସେ କହୁଛନ୍ତି ମୁଁ ଧର୍ମ ଜାଣିଛି ଋଷିକେଶ, ଆମର ଇନ୍ଦ୍ରିୟମାନଙ୍କୁ ତୁମେ ନିୟନ୍ତ୍ରଣ କରୁଛ ଋଷିକେଶ, ତୁମେ ଯେଉଁଭଳି ଭାବରେ ନିୟନ୍ତ୍ରଣ କରିବ ଆମେ ସେଇଭଳି ଭାବରେ ନିୟନ୍ତ୍ରିତ ହେବୁ, ମୁଁ ଜାଣିଛି ଧର୍ମ, ମୁଁ ମଧ୍ୟ ଶାସ୍ତ୍ର ଅଧ୍ୟୟନ କରିଛି, ଦ୍ରୋଣାଚାର୍ଯ୍ୟ ମଧ୍ୟ ଶାସ୍ତ୍ର ଅଧ୍ୟୟନ କରାଉଥିଲେ ତାଙ୍କୁ ସମସ୍ତଙ୍କୁ, ତେଣୁ ମୁଁ ମଧ୍ୟ ଧର୍ମ ଶାସ୍ତ୍ର ଧର୍ମ କଥା ଜାଣିଛି, କିନ୍ତୁ ମୋର ସେତେ ପ୍ରବୃତ୍ତି ନାହିଁ କରିବା ପାଇଁ, ସେ ଧର୍ମ କାର୍ଯ୍ୟ କରିବା ପାଇଁ ମୋର ଇଚ୍ଛା ନାହିଁ। କାହିଁକି ନା ଆପଣ ହେଉଛନ୍ତି ଋଷିକେଶ, ଆପଣ ମୋର ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିଛନ୍ତି, ମୋର ଇଚ୍ଛା ହେଉନି ସେଥିରେ, ଧର୍ମରେ ପ୍ରବୃତ୍ତି ଆସୁନାହିଁ। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଲକ୍ଷଣ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ ଅସୁର ସମ୍ବନ୍ଧୀ ଯେଉଁ ବ୍ୟକ୍ତିମାନେ ତାଙ୍କର ଲକ୍ଷଣ ହେଉଛି ଯେ ପ୍ରବୃତ୍ତି ଚ ନିବୃତ୍ତି ଚ ଜନା ନ ବିଧୁରାସୁରା ନ ଶୌଚଂ ନା ପିଚାଚାର ନ ସତ୍ୟଂ ତେଷୁ ବିଦ୍ୟତେ। ପ୍ରବୃତ୍ତି କେଉଁଥିରେ ପ୍ରବୃତ୍ତି ହେବା କଥା, କେଉଁଥିରେ ନିବୃତ୍ତ ହେବା କଥା ସେମାନେ ଜାଣନ୍ତି ନାହିଁ, ଅସୁରମାନେ ଜାଣନ୍ତି ନାହିଁ। ଧର୍ମରେ ଆମେ ପ୍ରବୃତ୍ତି ହେବା କଥା, ଅଧର୍ମରୁ ନିବୃତ୍ତ ହେବା କଥା। ତେଣୁ ଇଏ ଯେଉଁ ଦୁର୍ଯ୍ୟୋଧନ ତାର ସେ ଅସୁର ପ୍ରବୃତ୍ତି ରହିଛି, ତେଣୁ ସେ କହୁଛି ହେ ଋଷିକେଶ ଏଥିପାଇଁ ମୁଁ ଦାୟୀ ନୁହଁ, ଆପଣ ହିଁ ଦାୟୀ, କାରଣ ମୋର ଆପଣ ଇନ୍ଦ୍ରିୟମାନଙ୍କୁ ଆପଣ ନିୟନ୍ତ୍ରିତ କରିଛନ୍ତି। ଜାନାମି ଧର୍ମ, ମୁଁ ଜାଣିଛି ଧର୍ମ, କିନ୍ତୁ ନ ଚମେ ପ୍ରବୃତ୍ତି, ମୋର ସେଥିରେ ପ୍ରବୃତ୍ତି ନାହିଁ, ସେ କାମ କରିବା ପାଇଁ ମୋର ଇଚ୍ଛା ନାହିଁ। ଜାନାମି ଅଧର୍ମ, ମୁଁ ମଧ୍ୟ ଅଧର୍ମ ଜାଣିଛି, କିନ୍ତୁ ନ ଚ ନିବୃତ୍ତି, ମୁଁ ସେଥିରେ ନିବୃତ୍ତ ହେବା ପାଇଁ ଚାହୁଁନି। ତେଣୁ ତୟା ଋଷିକେଶ ହୃଦି ତୁମେ ମୋର ହୃଦୟ ରହି, ତୁମେ ଯେଉଁଭଳି ଭାବେ ପ୍ରେରଣା କରୁଛ ମୁଁ ସେଗୁଡ଼ାକ କାର୍ଯ୍ୟ କରୁଛି। ତେଣୁ ସେ ଗ୍ରହଣ କଲେ ନାହିଁ, ସୁଚକ୍ର ମେଦିନୀ ଦେବେ ନାହିଁ, ମନା କରିଦେଲେ। ଭଗବାନ କଥା ଏତେ ଅମୃତପୂର୍ଣ୍ଣ କଥା, ଭଗବାନ କହିଲେ ଅନ୍ତିମରେ ଯଦି ଠିକ୍ ଅଛି ତୁମେ ସମଗ୍ର ରାଜ୍ୟ ଏ ସମଗ୍ର ପୃଥିବୀର ରାଜା ହେଉଛନ୍ତି ଯୁଧିଷ୍ଠିର ମହାରାଜ, କାହିଁକି ନା ସେ ରାଜସ୍ୱ ଯଜ୍ଞ କରିଛନ୍ତି, ଅନ୍ତିମରେ ଜରାସନ୍ଧକୁ ଭୀମ ଯାଇକି ହତ୍ୟା କରିଛନ୍ତି, ଯୁଦ୍ଧରେ ମଲ୍ଲ ଯୁଦ୍ଧରେ ତାଙ୍କୁ ନିହତ କରିଛନ୍ତି, ତେଣୁ ସେ ହେଉଛନ୍ତି ସମଗ୍ର ସମ୍ରାଟ, ସମଗ୍ର ପୃଥିବୀର ଖାଲି ସମ୍ରାଟ ନୁହଁ, ସେ ତ୍ରିଲୋକର ସମ୍ରାଟ, କାରଣ ସେ ରାଜସ୍ୱ ଯଜ୍ଞ କରିଛନ୍ତି, ବ୍ରହ୍ମା ଶିବ ଦେବତାମାନେ ଆସି ସେଠି ଉପସ୍ଥିତ ଥିଲେ ରାଜସ୍ୱ ଯଜ୍ଞରେ। ତେଣୁ ଯଦିଓ ସମଗ୍ର ସମ୍ରାଟ ସେ ହେଉଛନ୍ତି ସମଗ୍ର ବିଶ୍ୱର ସମ୍ରାଟ, କିନ୍ତୁ ତଥାପି ତାଙ୍କୁ ଅଧା ରାଜ୍ୟ ଦେଇଦିଅ, ସେଥିରେ ସେ ଖୁସି ହେବେ, ଯେଉଁ ଅଧା ରାଜ୍ୟ ଦେଇଥିଲ ଇନ୍ଦ୍ରପ୍ରସ୍ଥ ଦେଇଥିଲ, କିନ୍ତୁ ସେ କହିଲେ ଅଧା ରାଜ୍ୟ କ'ଣ, ମୁଁ ସେସବୁ ଦେବି ନାହିଁ, କିଛି ଦେବି ନାହିଁ, ନା କିଛି ନହେଲେ ଅନ୍ତତଃପକ୍ଷେ ପାଞ୍ଚ ଖଣ୍ଡି ଗ୍ରାମ ଦିଅ, ସେ ପାଞ୍ଚ ଭାଇ ଅଛନ୍ତି, ପାଞ୍ଚଟି ଗ୍ରାମରେ ଚଳିବେ, ସେଥିରେ ସନ୍ତୁଷ୍ଟ ରହିବେ, ନା ବିନା ଯୁଦ୍ଧ ସୂଚକରେ ମେଦିନ ଦେବେ ନାହିଁ, ଏଇଭଳି ଭାବରେ କହିଲେ, ଭଗବାନ କଥାକୁ ଶୁଣିଲେ ନାହିଁ, ଅମୃତପୂର୍ଣ୍ଣ କଥାକୁ। ତେଣୁ ଏଇ ଯେଉଁ ଧର୍ମ ସବୁ କଥା ରହିଛି, ଏ କଥା କେଉଁଠୁ ଆସିଲା? ତେଣୁ ଯାହା ହଉ, ଏଇଭଳି ଭାବରେ ସୃଷ୍ଟି କରୁଛନ୍ତି, ବ୍ରହ୍ମା ସୃଷ୍ଟି କରୁଛନ୍ତି। ତେଣୁ ଆ ପୂର୍ବରୁ ଯେଉଁ ବର୍ଣ୍ଣନା କରାଗଲା ଯେ ବିଭିନ୍ନ ଧର୍ମକୁ ତାଙ୍କର ସ୍ଥାନରୁ ଦକ୍ଷିଣ ସ୍ଥାନରୁ ଉତ୍ପନ୍ନ କଲେ, ନା ଯେଉଁଠି ଭଗବାନ ସ୍ୱୟଂ ରହିଛନ୍ତି ଅଧର୍ମଙ୍କୁ ପଛପଟରୁ ଉତ୍ପନ୍ନ କଲେ। ତେଣୁ ଏଠି ବର୍ଣ୍ଣନା କରାଯାଉଛି ହୃଦି କାମ, ହୃଦୟରୁ କାମ ଯାହା ତେଇ କଲେ, ହୃଦୟରୁ କାମ, ହୃଦୟରେ ଆମର ରହିଛି ମନ, ତେଣୁ ମନରେ ସବୁ ରହିଛି। ଆମେ ବର୍ଣ୍ଣନା କରୁଥିଲେ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏ ଷଡ଼ ରିପୁ ରହିଛି, ଏ ମନରେ ହିଁ ରହିଛି ବାସସ୍ଥାନ। ଇନ୍ଦ୍ରିୟାଣି ମନ ବୁଦ୍ଧି ଅସ୍ୟ ଅଧିଷ୍ଠାନ ଉଚ୍ଚତେ, ଇନ୍ଦ୍ରିୟ ମନ ବୁଦ୍ଧି ଏସବୁ ସବୁ ଏମାନଙ୍କ ସ୍ଥାନ ରହିଛି, ତାଙ୍କର ସବୁ ଦୁର୍ଗ, ଏସବୁ ଦୁର୍ଗ, ଦୁର୍ଗରେ ସେମାନେ ବହୁତ ଶକ୍ତିଶାଳୀ ହୋଇଯାଇଛନ୍ତି, ଆମେ ତାକୁ ହତ୍ୟା ତାଙ୍କୁ ପରାସ୍ତ କରିପାରିବା ନାହିଁ। ପରାସ୍ତ କରିବା ପାଇଁ ହେଲେ ଆମେ ଭଗବାନଙ୍କ ଶରଣ ଯିବାକୁ ପଡ଼ିବ। ଏବଂ ବୁଦ୍ଧି ପରମ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ ମାନମାତ୍ମନା ଜୟ ଶତ୍ରୁ ମହାଭାବ କାମରୂପଂ ଦୁରାସଦମ୍। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅନ୍ତିମ ଶ୍ଳୋକରେ ଭଗବାନ କହୁଛନ୍ତି ଅର୍ଜୁନକୁ, ହେ ଅର୍ଜୁନ ତମେ ଜାଣି ରଖ ଏମାନେ ତୁମର ଶତ୍ରୁ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପାତ୍ମା ବିଧି ଏନମ ଏ ବୈରିଣମ, ଏମାନେ ତୁମର ଶତ୍ରୁ, କାମ କ୍ରୋଧ ଇତ୍ୟାଦି। ଏମାନେ କେଉଁଠି ରହିଛନ୍ତି ଜାଣିଛ ନା ପ୍ରଭୁ? କେଉଁଠି? ନା ଇନ୍ଦ୍ରିୟାଣି ମନ ବୁଦ୍ଧି ରସ୍ୟା ଅଧିଷ୍ଠାନ ଉଚ୍ଚତେ, ଇନ୍ଦ୍ରିୟ ମନ ବୁଦ୍ଧି ଏସବୁ ସବୁ ରହିଛି, ଏ କାମ କ୍ରୋଧ ଲୋକ ସବୁ ରହିଛନ୍ତି। ତେଣୁ ଆକୁ ଦମନ କରିବା ଏତେ ସହଜ ନୁହଁ, ତୁମେ ନିଜ ଚେଷ୍ଟାରେ କରିପାରିବ ନାହିଁ। ତୁମର ବୁଦ୍ଧିକୁ ମୋ ବୁଦ୍ଧିରେ ଯୁକ୍ତ କଲେ, ଏବଂ ବୁଦ୍ଧି ପରମ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ ମହାନ ମହାତ୍ମନା, ସେଇ ଅନୁସାରେ ମନକୁ ତୁମେ ଦମନ କରିପାରିବ। ଏବଂ ଜୟ ଶତ୍ରୁ ମହାବାହ, ତୁମେ ମହାବାହ ଅର୍ଜୁନ, ତୁମେ ମହାବାହ, ତୁମେ ଯୁଦ୍ଧ କରିକି ତାକୁ ଜୟ କରିପାରିବ, କାରଣ ତୁମର ବୁଦ୍ଧି ମୋର ବୁଦ୍ଧି ସହିତ ଯୁକ୍ତ କରିଛ ତୁମେ ନିଜକୁ। ତେଣୁ ଜୟ ଶତ୍ରୁ ମହାଭାବ କାମରୂପମ ଦୁରାସଦମ, ଏ ଯେଉଁ କାମରୂପ ଯେଉଁ ଦୁରାସଦମ ଯେଉଁ ରହିଛି ଏ ସମୁଦ୍ର, କାମରୂପକ ସମୁଦ୍ର ଜଣେ ପାର ହେବା ଅସମ୍ଭବ, କିନ୍ତୁ ତୁମେ ଯଦି ମୋର ଶରଣରେ ଯିବ ତାହେଲେ ଏଇଟାକୁ ବହୁତ ସହଜରେ ପାର ହେଇଯାଇପାରିବ। ତେଣୁ ଏ କାମ କେଉଁଠୁ ଆସୁଛି ନା ଭଗବାନ, ଏଠି କୁହାଯାଉଛି ବ୍ରହ୍ମା ତାଙ୍କ ହୃଦୟରୁ ଯାତ କରୁଛନ୍ତି। ହୃଦି କାମ ଭ୍ରୁବ କ୍ରୋଧ, ଦୁଇ ଭ୍ରୁ ମଧ୍ୟରୁ ଏ ଯେଉଁ ରହିଛି ଦୁଇ ଭ୍ରୁଲତା ରହିଛି, ତା ମଧ୍ୟରୁ କ୍ରୋଧ ଯାତ କରୁଛନ୍ତି। କାମନାଟା ଯେତେବେଳେ ବାଧାପ୍ରାପ୍ତ ହୁଏ ସେତେବେଳେ କ୍ରୋଧରେ ପରିଣତ ହୁଏ, କାମନାଟା ଯଦି ପରିପୂର୍ଣ୍ଣ ହବ ତାହେଲେ କ'ଣ ହବ? ଲୋଭ ଆସିବ। କାମ ବାଧାପ୍ରାପ୍ତ ହେଲେ କ୍ରୋଧ, କାମ ତୃପ୍ତି ହେଲେ ଲୋଭ ଆସିବ। ଲୋଭଟା କେଉଁଠି ଅଛି? ଲୋଭସା ଅଧର ଛଦାତ୍, ଅଧର ଏଇ ଦୁଇ ଓଠର ଯେଉଁ ରହିଛି, ଉପରଟା ହେଉଛି ଓଷ୍ଠ, ତଳଟା ହେଉଛି ଅଧର, ଏଇ ଦୁଇଟି ଓଧର ମଧ୍ୟରୁ, ଓଷ୍ଠ ଏବଂ ଅଧର ମଧ୍ୟରୁ ଲୋଭ ଯାତ କରୁଛନ୍ତି ବ୍ରହ୍ମା, କାମ କ୍ରୋଧ ଲୋଭ ଯାତ କଲେ। ଏବଂ ଆସ୍ୟାତ୍ ବାକ୍, ଆସ୍ୟାତ୍ କହିଲେ ମୁଖରୁ କଥା ସୃଷ୍ଟି ହେଲା, କଥା ଏ ଯେଉଁ କଥା ସମସ୍ତେ କଥା କହୁଛନ୍ତି, ଇଏ ଗୋଟେ ବାଚ ବେଗମ, ଏ ଯେଉଁ ସୃଷ୍ଟି ହେଇଛି ବାକ୍, ଇଏ ଗୋଟେ ବେଗ, ସମସ୍ତଙ୍କର ବେଗ ରହିଛି, ଏ କହିବାର ବେଗ ରହିଛି, କିନ୍ତୁ ଏ କହିବାର ବେଗଟା ସେମାନେ ଦମନ କରିପାରୁନାହାନ୍ତି, ଏତେ ବେଗ ରହିଛି କହିବାର ବେଗ, ଯିବାର ବେଗ ରହିଛି। ସମସ୍ତେ କଥା କହୁଛନ୍ତି, ପକ୍ଷୀ ପଶୁ ପକ୍ଷୀଠୁ ଆରମ୍ଭ କରି ସମସ୍ତେ ସକାଳୁ ହେଲେ କେଁ କେଁ ଚେଁ ଚାଁ କରିକି ସମସ୍ତେ କଥା କହିବା ଆରମ୍ଭ କରିଦେଉଛନ୍ତି, କାରଣ ଏ ଯେଉଁ ବାକ୍ ବେଗ ବ୍ରହ୍ମା ଯେଉଁ ସୃଷ୍ଟି କରିଛନ୍ତି, ଆସ୍ୟାତ୍ ମୁଖରୁ ଏଇ କଥାକୁ ସୃଷ୍ଟି କରିଛନ୍ତି, ଇଏ ଗୋଟେ ବେଗ ହିସାବରେ ରହିଛି, ସମସ୍ତଙ୍କର ଏ ବେଗଟି ରହିଛି, କିନ୍ତୁ ଏ ବେଗକୁ ଆମେ କେମିତି ଦମନ କରିବା? ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ବେଗଟାକୁ ଆମେ ଭଗବାନ କଥାରେ ଯଦି ନିଯୁକ୍ତ କରିବା ତାହେଲେ ସେ ବେଗଟି ଆମର ସଂଯତ ହେବ। ବେଗ ନହେଲେ ବେଗର କହିବାର ବେଗ ରହିଛି, ସାଧାରଣତଃ ଲୋକମାନେ କଥା ଅଛି ଏ ବହୁତ ଟକେଟିଭ୍ ବୋଲି କହନ୍ତି, ଇଂଲିଶରେ ସେଇଟା କୁହନ୍ତି ଟକେଟିଭ୍, ବହୁତ ଗପୁଥିବେ ସବୁବେଳେ, କ'ଣ ନା କ'ଣ ଗପୁଥିବେ, କାରଣ ବାଚର ବେଗ ରହିଛି, କହିବାର ବେଗ ରହିଛି, କିନ୍ତୁ ଏ କହିବାର ବେଗଟା ଯଦି ଆମେ ଭଗବାନଙ୍କର ସହିତ ଯୁକ୍ତ ନ କରିବା ତାହେଲେ ଇଏ ଆମକୁ ଯମରାଜଙ୍କୁ ଆହ୍ୱାନ କରିବ, ଯେଉଁଭଳି ଭାବରେ ବର୍ଣ୍ଣନା କରାଯାଇଛି ପ୍ରଥମ ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ସୌନକାଦି ଋଷିମାନେ କହୁଛନ୍ତି, ହେ ସୁତ ଗୋସ୍ୱାମୀ ବିଲେ ବତୋ ରୁ କ୍ରମ ବିକ୍ରମାଣ ଯେ न श्रृणत कर्णपुटे नरस्व जिह्वा सति दार्द्रिक सूत न चोपगाय गाथा। हे गोस्वामी, हे सुत गोस्वामी, हे प्रभु, बिलेवत गुरुक्रम विक्रमांजे न श्रृणत कर्णपुटे नरस्व बिले बत गुरुक्रम विक्रमान। कर्ण कर्ण जो शब्द आसुची ये जुहर आसुची किंतु प्रवेश करुच्छे किभ भाव कर्ण मध्यम प्रवेश कर हृदय प्रवेश करुवाटा जो कथाटा कर्ण मध्यम आम श्रवण करुचे जुहा मध्यम उच्चारण करुचे कर्ण मध्यम कौन करुचे श्रवण करुचे। तेणु ये कर्ण मध्यम यदि भगवान कथा श्रवण न कले बिले सेटा गोटे सर्पर गात सदृश हम बा मूषार गात सदृश हम बिले मत गुरुक्रम विक्रमान जी भगवान गुरुक्रम बहुत अद्भुत शक्ति रही अद्भुत क्रम रही अद्भुत क्रिया रही भगवान जो विक्रम रही जो अद्भुत क्रम रही एक कथा शुणा ना कर्ण कर्ण भगवान दे कृपा कर कर्ण आम रही पृथु महाराज कि भगवान जो अवतार सी जो यज्ञ कर यज्ञ करुले सेत इंद्रदेव भय करगले कहले ये कौन यज्ञ कले मोर इंद्रपद नहींजे कहीं घोड़ा चोरी कर नहीं गले। तेणु तर पु से पुणी इंद्र ठार् से घोड़ा को पुणी इंद्र को हर आणले से घोड़ा तेणु नाम हो विजिदास। तेणु भगवान आसिले यज्ञ आविर्भाव हेले भगवान तेणु भगवान कहते पृथु तुम्हें किसी बर मुठ ग्रहण कर। तेणु पृथ्वी महाराज कहते प्रभु मोर किसी बर ग्रहण आवश्यकता ना तथा किसी मोट बर ग्रहण कर प्रभु मोर किसी दरकार ना न काम ए नाथ तदपि अहम क्वचित प्रभु मु कि चाहू ना न काम ए नाथ तदपि अहम क्वचित तथा किसी निय नत्र दुष्म चरणामुदा सब प्रभु मोर कि दरकार ना जो यदि आप चरणामुज सब पादपद्म मधु जदि ना तो मोर आने कि दरकार ना न जत्र महत्तमा अंतर हृदय मुखोचित विदर्श कर्णायुत ये से मर प्रभु जदि बाध्य करते मत अयुत कर्ण दिं दस हजार कर्ण दिं ना मुझे दुईटा कर्ण दे दस हजार कर्ण कौन कर कथा श्रवण करी कौ कथा ना भगवान आपण भक्त मुखर जो भगवान कथा आसुची महत्तमा अंतर हृदय मुखोचित हृदय कथा आसुची भगवान कथा आसुची से बाहर यही अभिधान कथा नुह शब्द ब्रह्म निर्गत हृदय हृदय महत्तम महत व्यक्ति मान हृदय साधु व्यक्ति हृदय आपण कथा आसुची तेणु सेटा मुझे शुणी प्रभु जदि कौन बाध्य कर मत से बरटे दिं प्रभु दस हजार कान दिं मत दस हजार अयुत कर्णायुत ये समय बर मत यही बर प्रदान कर मत यही आशीर्वाद दिंतु अयुत कान। तेणु तर जे प्रश्न पचारे तर एक हित कान होगा कि ना ना से दुईट कान से दुईट कान में से भाई श्रवण करुले एक हित कान भाई शुभुला जमती आम कथा कहचे कि लग जा माइक से विराट साउंड हो भाव कर्णर शक्ति दिगला तार शक्ति बढ़े दिगला किंतु सी अद्भुत शक्ति प्राप्त हेले कर्ण से जे जो भगवान कथा शुणवार दस हजार कर्ण भाई कार्य करुला कि ग्राम्य कथा शुणवे से जो दुईट कान से दुईट कान था सब कंट्रोल नहीं रही तेणु ये भाव में जिह्वा बिले मत गुरुक्रम विक्रमान जे न श्रृणत कर्ण पुटे नरस्व मनुष्य जन प्राप्त होते कर्ण दिखाई भगवान दे कर्ण आर्ण दिखाई साप को कर्ण दि जाए कि चक्षु द्वारा सब चक्षुश्रवा कह आमको स्वतंत्र भाव कर्ण दि जा कर्ण से आम भगवान कथा शुणा कथा किंतु जो मैंने हतभाग व्यक्ति से मैंने भगवान कथा शुणा सुजोग पा ना प्रभुपाद महाराज एत व्यवस्था कर सारा पृथ्वी से कते सेंटर खोली आपटा शिल्प ओडिया बुझे आप कह से आए भद्रक अच्छा केते सेंटर अच्छे भद्रक इस्कन सेंटर गोटे अच्छी केते सेंटर अच्छी केते भगवान कथा चल सब सब सका आठ नौ सब भगवान कथा चलती कितु केत लोग इंडस्ट्रियल इस्टेट अंधकार के लोक अच्छा
ସକାଳୁ ଉଠି କେତେ କ'ଣ କର୍ମରେ ସବୁ ନିଯୁକ୍ତ ରହିଛନ୍ତି, କିନ୍ତୁ ଭଗବାନ କଥା ଶୁଣିବା ପାଇଁ ନାହିଁ। କର୍ଣ୍ଣରେ ତାଙ୍କର ସର୍ପଗହର ଭଳି ବେକାର ଯାଉଛି। ଜୁହା ସତୀ ଦାର୍ଦ୍ଦରେ କେବେ ସୁଧ ନ ଚପକା ଜୁହାଟେ ଦେଇଛନ୍ତି ଭଗବାନ। କେତେ ଜଣ ଲୋକ ଜୁହା ପାଉନାହାନ୍ତି, କଥା କହିପାରୁନାହାନ୍ତି, ସେମାନେ ଖନା ହେଇକି ରହିଛନ୍ତି, କଥା କହିପାରୁନାହାନ୍ତି। କିନ୍ତୁ ଯେଉଁମାନେ କଥା କହିପାରୁଛନ୍ତି, କିନ୍ତୁ ହେ ସେ ଜୁହା ତାଙ୍କର ଅସତି ହେଇଗଲା। ଦାର୍ଦ୍ଦରେକ ସୁଧ ବେଙ୍ଗର ଜୁହା ସହିତ ତୁଳନା କରିଦେଲେ ସ୍ୱର୍ଣ୍ଣକା ଋଷି କହିଲେ, ଗୋଟେ ବେଙ୍ଗର ଜୁହା ସହିତ ସୁଧ ଗୋସ୍ୱାମୀ କହୁଛନ୍ତି, କାହିଁକି ବେଙ୍ଗର ଜୁହା ସହିତ ତୁଳନା କରୁଛ ନା? ବେଙ୍ଗ ଯେମିତି ବର୍ଷା ଦିନ ହେଲେ କଡ଼କଟ କଡ଼କଟ ହବ, ସାପ ଆସି ତାକୁ ଗ୍ରହଣ କରିବ, ସାପ ଜାଣିବ ମୋର ଖାଦ୍ୟ ସେଇଠି ଅଛି କହି ଯାଇକି ଖାଇଦେବ, ସେ ଜାଣିପାରିନଥାନ୍ତା ଯଦି କଡ଼କଟ ନ କରିଥାନ୍ତା, ତାକୁ ଅସୁବିଧା ହେଇଥାନ୍ତା। ତେଣୁ ଯେଉଁମାନେ ଜୁହା ପ୍ରାପ୍ତ ହେଇକିରି ଏ ଅସତି ଭଳି କାର୍ଯ୍ୟ କରୁଛନ୍ତି, ଜୁହାଟେ ତାଙ୍କର ଅସତି ଜୁହା ହେଇଗଲା। ଭଗବାନ କଥା ଜୁହା ସତୀ ଦାର୍ଦ୍ଦରେ ନ ଚୋପ ଗା ଗୁରୁ ଗାଏ ଗାଥା, ଭଗବାନ କଥା ସେ କହୁନାହିଁ ଜୁହା ପାଇକିରି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନ କହୁଛନ୍ତି, ଅର୍ଜୁନ ତମେ ଯଦି ମୋର କଥା ନ କହିପାରିବ ତାହେଲେ ତମେ ମୌନୀ ରୁହ। ମୌନ ଇଏ ହେଉଛି ଜୁହାର ଗୋଟେ ତପସ୍ୟା ବା ମନର ତପସ୍ୟା ହେଉଛି ମୌନ ରହିବା। ମନ ପ୍ରସାଦ ସମୟ ମୌନ ମହାତ୍ମା ବିନିଗ୍ରହ ଭାବ ସଂଚିତ ତପ ମାନସ ମୁଚ୍ୟତେ। ତମେ ଯଦି ଭଗବାନ କଥା ନପାରିବ ମୋ କଥା ନ କହିପାରିବ ତାହେଲେ ତମେ ମୌନ ରୁହ, ଅନ୍ତତଃ ପକ୍ଷେ ତମର ଜୁହାକୁ ସଂଯମ କର। ତେଣୁ ଏଇ ଜୁହା ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି ଆଶାତ ବାକ୍ ଜୁହାରୁ ତାଙ୍କର ବାକ୍ ବାକ୍ ମଧ୍ୟ ସରସ୍ୱତୀ ବୋଲି କୁହାଯାଉଛି, ସରସ୍ୱତୀ ଦେବୀ। ଏ ଭାଗବତମରେ ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି ଭାଗବତମରେ। ସେଥିପାଇଁ ଆରମ୍ଭରେ ସୁତ ଗୋସ୍ୱାମୀ କହିଛନ୍ତି, ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟ ମୁଦିରେ। ଶ୍ରୀଧର ସ୍ୱାମୀ ତାଙ୍କର ଭାଷ୍ୟରେ କହୁଛନ୍ତି, ନାରାୟଣ ପ୍ରଥମେ ଦୁଇଟି ଶ୍ଳୋକରେ ସୁତ ଗୋସ୍ୱାମୀ ଗୁରୁଦେବଙ୍କର ବର୍ଣ୍ଣନା କରୁଛନ୍ତି, ବନ୍ଦନା କରୁଛନ୍ତି। ଯଂ ପ୍ରଭଜନ୍ତମ୍ ଅନୁପେତମପେତ କୃତ୍ୟମ ଦୈପାୟନ ବିରହ କାତରାଜୁଭାବ ପୁତ୍ରେତି ତନ୍ମୟତୟା ତରବ ଅଭିନେଦୁ ତଂ ସର୍ବଭୂତ ହୃଦୟଂ ମୁନିମାନତୋସ୍ମି ଜସ୍ୱାନୁଭାବମକ୍ର ଶ୍ରୁତିସାରମେକମ୍ ଅଧ୍ୟାତ୍ମଦୀପମ ଅତିଶତାନ୍ତମନ୍ଦମ ସଂସାରିଣ କରୁଣାୟ ପୁରାଣ ଗୁହ୍ୟମ ତଂ ବ୍ୟାସସୁନମ ଉପଜାମି ଗୁରୁ ମୁନିନା। ମଙ୍ଗଳାଚରଣରେ ତିନୋଟି ଶ୍ଳୋକ ସୁତ ଗୋସ୍ୱାମୀ କହିଛନ୍ତି। ତେଣୁ ଏହି ଦୁଇଟି ଶ୍ଳୋକରେ ତାଙ୍କର ଗୁରୁଦେବଙ୍କୁ ବନ୍ଦନା କରୁଛନ୍ତି। ସେ ଚିନ୍ତା କରୁଛନ୍ତି ସୁତ ଗୋସ୍ୱାମୀଙ୍କୁ ମୁଁ କ'ଣ କହିବି, କାରଣ ଛଅଟି ପ୍ରଶ୍ନ ପଚାରିଛନ୍ତି ସ୍ୱର୍ଣ୍ଣକା ଋଷିମାନେ, ଛଅଟି ପ୍ରଶ୍ନ ପଚାରିଛନ୍ତି ଯେଉଁ କହୁଛନ୍ତି ଯେ ତତ୍ର ତତ୍ର ଅଞ୍ଜସା ଯୁଷ୍ମାନ ଭବତାଙ୍କ ବିନିଶ୍ଚିତମ ପୁଂସାମ ଏକାନ୍ତ ଶ୍ରେୟ ତନ୍ନ ସଂସ୍କୃତ ମହାରାଜ। ଏକାନ୍ତ ଶ୍ରେୟ ଜିନିଷଟା ମୁଁ କୁହନ୍ତୁ, ସୁତ ଗୋସ୍ୱାମୀଙ୍କୁ କହୁଛନ୍ତି, ପ୍ରଭୁ ଆପଣ ହଜାର ବର୍ଷ ଧରି ଆମେ ଯଜ୍ଞ କରିବା ପାଇଁ ବସିଥିଲୁ, କିନ୍ତୁ ସେଥିରେ ଆମେ କୌଣସି ତୃପ୍ତି ପାଇପାରୁନଥିଲୁ, କିନ୍ତୁ ଆପଣ ଯେଉଁ ଆସିଲେ ଆମେ ବର୍ତ୍ତମାନ ତୃପ୍ତି ଲାଭ କରୁଛୁ। ପ୍ରଭୁ ଆମକୁ ସମସ୍ତ ସାର ବେଦର ସମସ୍ତ ବୈଦିକ ଶାସ୍ତ୍ରର ସାର ଜିନିଷଟି ଆମକୁ କୁହନ୍ତୁ, ଆମର କେମିତି ମଙ୍ଗଳ ହେବ, ଆମର କେମିତି ଶ୍ରେୟ ହେବ, ଏକଟା କୁହନ୍ତୁ। ତେଣୁ ସୁତ ଗୋସ୍ୱାମୀ ଚିନ୍ତା କରୁଛନ୍ତି ମୁଁ କ'ଣ କହିବି। ତେଣୁ ସ୍ୱର୍ଣ୍ଣକାତି ଋଷି କହୁଛନ୍ତି, ପ୍ରଭୁ ଆପଣ ସବୁ ଯଦି ଆପଣ କହିବେ ଯେ ମୁଁ ସବୁକିଛି କହିଦେଉଛି, ତମେ ସାରଟି ଗ୍ରହଣ କରିନା ଆମେ କରିପାରିବୁ ନାହିଁ। କାହିଁକି ନା ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବସ୍ମିନ ଯୁଗେ ଜନା ମନ୍ଦାଶୁ ମନ୍ଦ ମତ ୟୋ ମନ୍ଦ ଭାଗ୍ୟ ହି ପ୍ରଦୃତା। ପ୍ରାୟ ଲୋକମାନେ ଅଳ୍ପାୟୁଷ, କଳିକାଳରେ ଯେଉଁ ଶହେ ବର୍ଷ ରହିଛି ସେଇଟା ମଧ୍ୟ କମି କମିକା ଯିବ। ବର୍ଣ୍ଣନା କରାଯାଇଛି ତ୍ରିଶ ବିଂଶ ପରମାୟୁ କଳୋ ଲୁଣା, ପଚାଶ ବର୍ଷ ହେଇଗଲେ ସେ ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଇଯିବ, ଏ ସମୟ ଆସିବ। ତେଣୁ ଲୋକମାନଙ୍କର ଆୟୁଷ କମ୍, ଆଉ ସେମାନେ କ'ଣ ଶୁଣିବେ ସମୟ, ଏତେ କାହିଁ ସମୟ ତାଙ୍କର ଶୁଣିବା ପାଇଁ, ପ୍ରାୟ ଅଳ୍ପାୟୁଷ ସଭ୍ୟ। ସୁଧ ଗୋସ୍ୱାମୀ କହିବା କେତେ ଜଣ ଅଛନ୍ତି ବହୁତ ବର୍ଷ ବଞ୍ଚୁଛନ୍ତି ନା, ଯଦି ବା କେତେ ଜଣ ବହୁତ ବର୍ଷ ବଞ୍ଚୁଛନ୍ତି ସେମାନଙ୍କର ମନ୍ଦା, ସେମାନେ ଆଳସ୍ୟ ପରାୟଣ, ବହୁତ ବର୍ଷ ବଞ୍ଚିଲେ କ'ଣ ହେବ, ଭଗବାନ କଥା ଶୁଣୁନାହାନ୍ତି। ଯାଇକରି ଆପଣ ଯୁଆଡ଼େ ଦେଖିବେ ସେଠି ଚାଷ କଳ ଚାଲିଛି, ଭଗବାନ କଥା ଶୁଣିବାର ଆଗ୍ରହ ନାହିଁ, ଆଳସ୍ୟ ପରାୟଣ, ଭଗବାନ କଥା କିଏ ଶୁଣୁଛି। ମନ୍ଦା ସେମାନେ ତାଙ୍କର ଆଳସ୍ୟ ପରାୟଣ, ଭୌତିକ କର୍ମରେ ବହୁତ ତତ୍ପର, କିନ୍ତୁ ଭଗବାନଙ୍କ କଥାରେ ଭଗବାନଙ୍କର ସେବାରେ ବହୁତ ଆଳସ୍ୟ ପରାୟଣ। ପ୍ରାୟ ଲୋକମାନଙ୍କୁ ଏହିଭଳି ଭାବରେ କଳିକାଳରେ ଏହିଭଳି ଭାବରେ ବ୍ୟକ୍ତି ଅଛନ୍ତି। ତେଣୁ ଶୁଦ୍ଧ ଗୋସ୍ୱାମୀ କହିବେ ନାହିଁ, କେତେ ଜଣ ଅଛନ୍ତି ସେମାନଙ୍କ ଆୟୁଷ ଅଧିକ ଅଛି, ସେମାନେ ମଧ୍ୟ ଆଳସ ପରାୟଣ ନୁହନ୍ତି, ସେମାନେ ମଧ୍ୟ ଧର୍ମ କାର୍ଯ୍ୟରେ ତତ୍ପର ଅଛନ୍ତି ନା, ଧର୍ମ କାର୍ଯ୍ୟରେ ତତ୍ପର ହେଲେ କ'ଣ ହେବ? ସୁମନ୍ଦ ମତୟୋ, ତାଙ୍କର ବୁଦ୍ଧି ମଧ୍ୟ ଉନ୍ନତ ନୁହଁ, ଧର୍ମ କାର୍ଯ୍ୟରେ ତତ୍ପର ହେଲେ କ'ଣ ହେବ? ଯାଇ ଶାରଦୀ ବାବାଙ୍କୁ ଭଗବାନ କହି ପୂଜା କରିବେ? ମନ୍ଦ ମତୟୋ, ବୁଦ୍ଧି ତାଙ୍କର ଏତେ ଉନ୍ନତ ନୁହଁ। ଆଉ ସୁଧ ଗୋସ୍ୱାମୀ କହୁଛନ୍ତି ନା, କେତେ ଜଣ ବି ଅଛନ୍ତି ଯେଉଁମାନଙ୍କର ଆୟୁଷ ଅଧିକା ଅଛି, ସେମାନେ ମଧ୍ୟ ଧର୍ମରେ ତତ୍ପର, ଏବଂ ସେମାନେ ମଧ୍ୟ ସାରଥି ବାବାଙ୍କ ପାଖକୁ ଯାଉନାହାନ୍ତି। ସେମାନେ ତାଙ୍କର ମନ୍ଦ ମତ ନୁହଁ, ତାଙ୍କର ବହୁତ ବୁଦ୍ଧିମାନ ବ୍ୟକ୍ତି ସେମାନେ ନା, ହେଲେ ବି କ'ଣ ହବ? ମନ୍ଦଭାଗ୍ୟା, ମନ୍ଦଭାଗ୍ୟ ତାଙ୍କର ଭାଗ୍ୟ ଉଦୟ ହେଇନି, ମନ୍ଦଭାଗ୍ୟ ସେମାନେ ଯାଇକିରି ଅପସମ୍ପ୍ରଦାୟରେ ପଶୁଛନ୍ତି, ତାଙ୍କୁ ଗୁରୁ ବୋଲି ଗ୍ରହଣ କରି ଭଗବାନ ବୋଲି କ'ଣ ପୂଜା କରୁଛନ୍ତି, ମନ୍ଦଭାଗ୍ୟା ନା। ହଁ ଠିକ୍ ଅଛି, ତଥାପି କେତେ ଜଣ ଲୋକ ଅଛନ୍ତି ଯେଉଁମାନଙ୍କ ଆୟୁଷ ଅଧିକା ଅଛି, ଯେଉଁମାନଙ୍କର ଆଳସ ପରାୟଣ ନୁହନ୍ତି, ଯେଉଁମାନଙ୍କର ବୁଦ୍ଧି ମଧ୍ୟ ଅତି ଉନ୍ନତ, ଯେଉଁମାନେ ମଧ୍ୟ ଭାଗ୍ୟବାନ ବ୍ୟକ୍ତି ଅଛନ୍ତି ନା, ସେଠି ହେଲେ କ'ଣ ହବ? ଉପଦ୍ରୁତା, ବିଭିନ୍ନ ପ୍ରକାର ଅସୁବିଧା ଅଛି, ଯେଉଁଥିପାଇଁ କି ସେମାନେ ଚାହିଁଲେ ମଧ୍ୟ ଗୁରୁଦେବଙ୍କ ଠାରୁ ଦୀକ୍ଷା ଗ୍ରହଣ କଲେ ମଧ୍ୟ, ତାଙ୍କର ଇଚ୍ଛା ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା ହେଇକିରି ସେମାନେ ଭଗବାନ କଥା ଶୁଣିବା ପାଇଁ ଆସିପାରୁନାହାନ୍ତି। ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି, ତାହେଲେ ମୁଁ ମୋର ଗୁରୁଙ୍କ କଥା ସ୍ମରଣ କଲେ, ଯେତେବେଳେ ତାଙ୍କର ସୁଖଦେବ ଗୋସ୍ୱାମୀ ଯେତେବେଳେ ଆସିଥିଲେ ପରିକୃତଙ୍କ ସଭାକୁ, ସେତେବେଳେ 60,000 ମୁନି ଋଷିମାନେ ଆସି ଉପସ୍ଥିତ ଥିଲେ ଗଙ୍ଗା କୂଳରେ। ତେଣୁ ଯେତେବେଳେ ସୁତ ଗୋସ୍ୱାମୀ ସୁଖଦେବ ଗୋସ୍ୱାମୀ ଆସୁଛନ୍ତି, 16 ବର୍ଷର ଯୁବକ ଭଳି ଦେଖାଯାଉ, ଉଲଗ୍ନ ରହିଛନ୍ତି ସେ, ଯଦିଓ ତାଙ୍କ ବୟସ ଅଧିକା କିନ୍ତୁ 16 ବର୍ଷ ଭଳି ଦେଖାଯାଉଛନ୍ତି, ତରୁଣ କିଶୋର ବୟସରେ ରହିଛନ୍ତି ସେ। ସବୁ ମୁନିଋଷିମାନେ ଦଣ୍ଡାୟମାନ ହେଇଗଲେ, ତାଙ୍କର ମହାପୁରୁଷ ଲକ୍ଷଣ ସବୁ ଜାଣିପାରିଲେ ସେମାନେ, ଇଏ ହେଉଛନ୍ତି ସୁଖଦେବ ଗୋସ୍ୱାମୀ ଜାଣିପାରିଲେ। ବ୍ୟାସଦେବ ନାରଦ ଏମାନଙ୍କୁ ଛାଡ଼ିଦେଲେ, ଆଉ ସମସ୍ତେ ଦଣ୍ଡାୟମାନ ହେଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି। ତେଣୁ ବର୍ତ୍ତମାନ ସୌନକଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ସୁଖଦେବ ଗୋସ୍ୱାମୀ ତାଙ୍କର ଗୁରୁଦେବଙ୍କୁ ସ୍ମରଣ କରୁଛନ୍ତି। ଜଂ ପ୍ରବଜନ୍ତମ ଅନୁପେତମ ଅପେତ କୃତ୍ୟମ, ସେହି ଗୁରୁଦେବ ଯିଏକି ଜନ୍ମରୁ କୌଣସି ସଂସ୍କାର ଗ୍ରହଣ କରିନଥିଲେ, ଜନ୍ମ ହେଇକି ଚାଲିଲେ, ଯେଉଁ ପ୍ରବଜନ୍ତ ପ୍ରବଜ୍ଞା କରି ଚାଲିଗଲେ, କାରଣ ବହୁତ ବର୍ଷ ସେ ମାଆଙ୍କର ଗର୍ଭରେ ରହିଲେ, ଜନ୍ମ ହେବା ପାଇଁ ଚାହୁଁନଥିଲେ। ତାଙ୍କର ପିତା ଯାଇ ଦ୍ୱାରକା ଯାଇ ଭଗବାନ କୃଷ୍ଣଙ୍କୁ ଅନୁରୋଧ କରିକି ଡାକିଲେ, କୃଷ୍ଣ ତାଙ୍କୁ ଦେଲେ ଆଶ୍ୱାସନା ଦେଲେ, ନା ତୁମର ମାୟା ଦ୍ୱାରା ତୁମେ ବନ୍ଧନ ହେବ ନାହିଁ, ତୁମର ବନ୍ଧନ ହେବ ନାହିଁ। ତେଣୁ ସେ ଜନ୍ମଗ୍ରହଣ କଲେ, ଜନ୍ମଗ୍ରହଣ କରିକି ଚାଲିଲେ, ପ୍ରବଜ୍ଞା କରିବା ପାଇଁ ଚାଲିଲେ। ଯେଉଁ ପ୍ରବଜନ୍ତ ମନୁପେତ ମପେତ କୃତ୍ୟମ, କୌଣସି ସଂସ୍କାର ଗ୍ରହଣ କରିନାହାନ୍ତି, ତାଙ୍କର ନାମକରଣ ମଧ୍ୟ ହେଇନି। ଦୈପାୟନ ବିରହ କାତର ଆଜି ହବ, ତେଣୁ ସେ ଚାଲିଯାଉଛନ୍ତି। ଦୈପାୟନ ଯିଏ ବ୍ୟାସ, ଯିଏକି ଗୋଟେ ଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ, ପରାଶର ଏବଂ ସତ୍ୟବତୀଙ୍କର ଆଶ୍ରୟ କରି ଗୋଟେ ଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ, ତେଣୁ ତାଙ୍କ ନାମ ହେଉଛି ଦୈପାୟନ। ସେ ଦୈପାୟନ ବିରହ କାତର ଆଜି ହବ, ବିରହ କାତର ତାଙ୍କ ପଛରେ ଧାଉଁଛନ୍ତି, ଆଜୁ ହବ ଏଇଭଳିଆ କହୁଛନ୍ତି। ପୁତ୍ରେତି, ତାଙ୍କର ନାମକରଣ ହେଇନି, କ'ଣ ଡାକିବେ? ହେ ପୁତ୍ର, ହେ ପୁତ୍ର ଏହିଭଳି ଡାକୁଛନ୍ତି। ପୁତ୍ରେତି ତନ୍ମୟ ତୟା ତରବ ଅଭିନେଦୁ, ତେଣୁ ସେଠି ଯେଉଁ ବୃକ୍ଷ ସବୁ ରହିଛନ୍ତି, ସେଠି ମଧ୍ୟ ପ୍ରତିଧ୍ୱନି ଆସୁଛି, ପୁତ୍ର ପୁତ୍ର ଏହିଭଳି ଭାବେ ପ୍ରତିଧ୍ୱନି ଆସୁଛି। ତେଣୁ ତମ୍ ବ୍ୟାସ ଶୁଣୁ ଉପଜାମି ଗୁରୁ ମୁନିନା, ତେଣୁ ସେହି ବ୍ୟାସ ଶୁଣୁ, ସେହି ବ୍ୟାସଙ୍କର ପୁତ୍ର ଯିଏକି ମୋର ଗୁରୁ, ସେ ପଛରେ ବସିଥିଲେ, ଏ ସୁଧ ଗୋସ୍ୱାମୀ ପଛରେ ବସିଥିଲେ। ସୁଖଦେବ ଗୋସ୍ୱାମୀ ଯେତେବେଳେ କଥା କହିବାକୁ ଆରମ୍ଭ କଲେ, ପରିକ୍ଷିତ ମହାରାଜକୁ ସୁତ ଗୋସ୍ୱାମୀଙ୍କୁ ଡାକିଲେ, ତୁମେ ଆସ ଆଗରେ ବସ, କାହିଁକି ନା ଭବିଷ୍ୟତରେ ଦ୍ୱାଦଶ ସ୍କନ୍ଧରେ ସେ କହିବେ, ଭବିଷ୍ୟତରେ ନୈମିଷାରଣ୍ୟରେ ଯେତେବେଳେ ମୁନି ଋଷିମାନେ ଆସିବେ, ଏହି ସୁତ ତାଙ୍କୁ କଥା କହିବେ, ମୋ କଥା କହିବେ, ତାଙ୍କୁ ଶକ୍ତି ପ୍ରଦାନ କଲେ। ତେଣୁ ଡାକିଲେ, ଆସି ଆଗରେ ବସିଲେ, ତେଣୁ ତାଙ୍କ କଥା ମନେ ପଡ଼ୁଛି ବର୍ତ୍ତମାନ। ତାଙ୍କ ବ୍ୟାସନ ଉପଜାମି ଗୁରୁ ମୁନି ନାମ, ସେହି ଗୁରୁଙ୍କର ବର୍ତ୍ତମାନ ମୁଁ ଶରଣ ଯିବି, ସେ ଯାହା କହିଥିଲେ ମୁଁ ତାହା ହିଁ କହିବି। ଯହ ସ୍ୱାନୁଭବ ମକ୍ରିଶୁତି ସାରମ ଏକ ଅଧ୍ୟାତ୍ମ ଦୀପମ ଅତିଥିତ୍ରସୁତାଙ୍କ ମନ୍ଦମ, ସଂସାର ବ୍ୟକ୍ତିମାନଙ୍କୁ କେମିତି ଉଦ୍ଧାର ହବ, ସେଥିପାଇଁ ସେ ସମସ୍ତ ବୈଦିକ ଶାସ୍ତ୍ରର ସାର ଶ୍ରୀ ଭାଗବତଙ୍କୁ ସୁଖଦେବ ଗୋସ୍ୱାମୀ କହିଥିଲେ, ପରୀକ୍ଷିତ ମହାରାଜ କହିଥିଲେ। ତେଣୁ ସେ କହୁଛନ୍ତି, 2 ଶ୍ଳୋକରେ ଗୁରୁଦେବଙ୍କୁ ସ୍ମରଣ କରି ବନ୍ଦନା କରି, ଗୋଟିଏ ଶ୍ଳୋକରେ ଭଗବାନଙ୍କୁ ସ୍ମରଣ କରୁଛନ୍ତି ବା ନମସ୍କାର କରୁଛନ୍ତି। ନାରାୟଣଙ୍କୁ ନମସ୍କୃତ୍ୟଂ, ମୁଁ ପ୍ରଥମେ ନାରାୟଣଙ୍କୁ ନମସ୍କାର କରୁଛି, ଯିଏକି ଭାଗବତଙ୍କ କଥା କହିଛନ୍ତି, ନରନାରାୟଣ ଋଷି ବ୍ୟାସଦେବଙ୍କୁ କହିଛନ୍ତି। ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମ, ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ ସେ ଭଗବାନ ନରୋତ୍ତମ, ସେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରୁଛି। ଏବଂ ଦେବୀ ସରସ୍ୱତୀ ବ୍ୟାସନ୍, ସରସ୍ୱତୀ ଦେବୀଙ୍କୁ ମଧ୍ୟ ମୁଁ ସ୍ତୁତି କରୁଛି, କାରଣ ଏ ଭାଗବତମରେ, ଏ ଭାଗବତମ ମହାନ ଶାସ୍ତ୍ର, ଏ ଭାଗବତମର ଗୋଟିଏ କଥା କୁହାଯାଉଛି, ଗୋଟିଏ କଥା ତାର ଅର୍ଥ ରହୁଛି, ଅନେକ ପ୍ରକାର ଅର୍ଥ ରହିଛି, ପ୍ରତି ଶ୍ଳୋକେ ପ୍ରତ୍ୟକ୍ଷରେ ନାନା ଅର୍ଥ କହେ, ସରସ୍ୱତୀ ଦେବୀ ରହିଛନ୍ତି ଏଥିରେ, ଗୋଟିଏ କଥା ଯେମିତି ଆକାଶବାଣୀ ହେଉଛି ବା ଯେମିତି କଂସ ଯେତେବେଳେ ଭୟ କରି ଦେବୀକୁ ହତ୍ୟା କରିବା ପାଇଁ ବସୁଛନ୍ତି, ସେତେବେଳେ ବସୁଦେବ କହୁଛନ୍ତି, ନହିଁ ଏତେ ଭୟଂ ସୌମ୍ୟଂ ଯଦ୍ୱୈ ସା ଅଶରୀର୍ବାକ୍ ଯଥସ୍ତେ ଭୟଂ ଉତ୍ତିତମ ପୁତ୍ରାନ୍ତେ ସମପିଶ୍ୟ ସେ, ଏ କଥାରୁ ଯେଉଁ ଶୁଣୁଛନ୍ତି କଂସ ଭାବୁଛନ୍ତି ଯେ ବସୁଦେବ କହୁଛନ୍ତି ମୋତେ ସମସ୍ତ ପୁତ୍ରଙ୍କୁ ପ୍ରଦାନ କରିବେ, କିନ୍ତୁ ସରସ୍ୱତୀ ଦେବୀ ତାର ଅର୍ଥ କରୁଛନ୍ତି ଯେ ବସୁଦେବ କହୁଛନ୍ତି ମୁଁ ସମସ୍ତ ପୁତ୍ରକୁ ପ୍ରଦାନ କରିବି, ଯାହା ପାଖରୁ ତୁମର ଅଭୟ ଆସୁଛି, ଯାହା ପାଖରୁ ଭୟ ଆସୁଛି ମୁଁ ତାଙ୍କୁ ପ୍ରଦାନ କରିବି ନାହିଁ। ଏଇଭଳି ଭାବରେ ସରସ୍ୱତୀ ଦେବୀଙ୍କର ଅର୍ଥ ରହିଛି ସବୁ। ସରସ୍ୱତୀ ଦେବୀ ବୋଲି କୁହାଯାଉଛି ସୁଧ ଗୋସ୍ୱାମୀ ଆମର ତା ପୂର୍ବ ଶ୍ଳୋକରେ ଯେଉଁ ସ୍ୱାନୁଭାବ ମକିଳ ସାରମ ଏକମ୍, ଏ ଶ୍ଳୋକର ଭାବାର୍ଥରେ ବ୍ୟାସଦେବ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ନାରଦ ବ୍ୟାସାଦୀନାମ ଅପି ଇଦଂ ଅଶ୍ରୁତଚରମ ଇବ। ଜୀବ ଗୋସ୍ୱାମୀ ତାଙ୍କ ସନ୍ଦର୍ଭରେ କଥା କହୁଛନ୍ତି, ଯଦିଓ ଏଇ ଭଗବାନ କଥା, ଏ ଭାଗବତ କଥା ନାରଦ ମୁନି ଶୁଣିଛନ୍ତି, ତାଙ୍କର ପିତା ତାଙ୍କର ଗୁରୁ ବ୍ରହ୍ମାଙ୍କଠାରୁ ଶୁଣିଛନ୍ତି, ପୁଣି ସିଏ ମଧ୍ୟ ଭାଗବତଙ୍କୁ ବ୍ୟାସଦେବଙ୍କୁ କହିଛନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ ଯେତେବେଳେ କଥା କହୁଛନ୍ତି ଭାଗବତ କଥା, ତାଙ୍କୁ ଲାଗୁଛି ଅଶ୍ରୁତଚର, ଆଗରୁ ଯେମିତି ଶୁଣିନାହାନ୍ତି ପ୍ରଥମ ଥର ପାଇଁ ଶୁଣୁଛନ୍ତି। ତେଣୁ ସେହିଭଳି ଭାବରେ ଯେଉଁ ନାରାୟଣ ନମସ୍କୃତ ଏ ଶ୍ଳୋକର ଭାଷରେ ମଧ୍ୟ ଶ୍ରୀଧର ସ୍ୱାମୀ କହୁଛନ୍ତି ଯେ ଦେଶାଧିକାରତ୍ୱନ ନର ନାରାୟଣ ଅଶ୍ୟ ଅଧିଷ୍ଠାତ୍ର ଦେବତା। ଶ୍ରୀଧର ସ୍ୱାମୀ ଏଇଟା କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ନର ନାରାୟଣ ହେଉଛନ୍ତି ଏହାର ଦେବତା, ଅଧିଷ୍ଠାତ୍ର ଦେବ। ନରୋତ୍ତମ ଇତି ପୁରୁଷ ପୁରାଣତମ ଶ୍ରୀକୃଷ୍ଣସ୍ୟ ଦେବତା, ଏବଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଏଠିକାର ମୁଖ୍ୟ ଦେବତା ବା ମୁଖ୍ୟ ବସ୍ତୁ, ଜାଣିବାର ବସ୍ତୁ। ଏବଂ ସରସ୍ୱତୀ ହେଉଛି ଶକ୍ତି, ଏଠି ଶକ୍ତି ଆର ଶକ୍ତି ରହିଛି, ଆମର ଯେମିତି ଶକ୍ତି ରହିଛି, ପ୍ରାଣର ଶକ୍ତି ରହିଛି ଓ ଇନ୍ଦ୍ରିୟର ଶକ୍ତି ରହିଛି, ମନର ଶକ୍ତି ରହିଛି, ପ୍ରାଣ ସହ ଓଜ ବଳ ବୋଲି କୁହାଯାଉଛି। ସେହିଭଳି ଭାବରେ ଏ ଭାଗବତଙ୍କ ଶକ୍ତି ହେଉଛି ଏ ସରସ୍ୱତୀ ଦେବୀ, ସରସ୍ୱତୀ ଶକ୍ତି। ତେଣୁ ଯେଉଁମାନେ ସରସ୍ୱତୀ ଦେବଙ୍କ କୃପାପ୍ରାପ୍ତ ହେବେ ସେମାନେ ଏ ଭାଗବତଙ୍କର ଅର୍ଥ ବୁଝିପାରିବେ, ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି ଏଥିରେ। ସେହିଭଳି ଭାବରେ ବିଜୟନ୍ତୁ ପ୍ରଣବ ଜ୍ଞେୟ, ଏଠାରେ ବିଜ ଯେଉଁ ରହିଛି ଏ ହେଉଛି ପ୍ରଣବ ଓଙ୍କାର, ଓଂ ନମ ଭଗବତେ ବାସୁଦେବା, ଓଂର ବିସ୍ତାର ସବୁ ରହିଛି ଏ ଓଂ ବିଜ, ବିଜନ୍ତୁ ପ୍ରଣବ ଜ୍ଞେୟ। ଏବଂ ଛନ୍ଦୋତ୍ର ପ୍ରାଧାନ୍ୟ ଗାୟତ୍ରୀ ହେବ, ଏଥିରେ ଅନେକ ଛନ୍ଦ ରହିଛି, ଛଅଟି ଛନ୍ଦ ରହିଛି, ଛଅଟି ନା କେତେ, ଛଅଟି ନା ସପ୍ତ ଛନ୍ଦ, ସପ୍ତ ଗାୟତ୍ରୀ ନା ଗାୟତ୍ରୀ ଛନ୍ଦ, ସାତଟି ଛନ୍ଦ ନା କେତେଟା ଛନ୍ଦ ଅଛି, ତା ଦେହରୁ ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ, ଯେଉଁ ଏଇ ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ସୃଷ୍ଟି କଲେ ବା କେଉଁଠୁ ନା ଆସାଦ ବାକ୍, ଆସାଦ ବାକ୍ କଥାରୁ ତାଙ୍କର ଜୁହାରୁ ମୁଖରୁ ଏଇ ବାକ୍ ବା କଥା ସୃଷ୍ଟି ହେଲା। ଏଇ କଥା ଭଗବାନ କଥା ଯେଉଁମାନେ ଶ୍ରବଣ କରିବେ, ଜୟ ଶ୍ରୀ ରାଧା ମଦନ ମନ ଯୁକି, ଯେଉଁମାନେ ଭଗବାନ କଥା ଶ୍ରବଣ କରିବେ ତାର ଅନେକ ଫଳ ରହିଛି, ଅନେକ ଫଳ ରହିଛି। ପ୍ରଥମେ ସୁଧ ଗୋସ୍ୱାମୀ କହୁଛନ୍ତି କଥା ସୌନକାଦି ଋଷିଙ୍କୁ, ହେ ଋଷିମାନେ ତମର ଯେଉଁ କହୁଛ ତମ ଜୀବନର କ'ଣ ଶ୍ରେଷ୍ଠ ବା କ'ଣ ତମର ସାର ଜିନିଷଟା କ'ଣ ଜାଣିବା ପାଇଁ ଚାହୁଁଛ, ତାହେଲେ ସାର ଜିନିଷଟା ହେଉଛି ଏଇଆ, କ'ଣ ନା ତସ୍ମାତ୍ ଏକେନ ମନସା ଭଗବାନ ସତତାଂ ପତି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ଧ୍ୟେୟ ପୂଜ୍ୟସ୍ତ ନିତ୍ୟତା ତସ୍ମାତ୍, କାରଣ ଲୋକମାନେ ପ୍ରକୃତରେ ଏ କଥା ଜାଣିପାରନ୍ତି ନାହିଁ, ସେମାନେ ସବୁ କିଏ କେଉଁ ସମୟରେ ସେ ସବୁ ତାଙ୍କର ଯେଉଁ ଶକ୍ତି ରହିଛି, ତାଙ୍କର ଚକ୍ଷୁ ରହିଛି, ଭଗବାନ ରୂପ ଦର୍ଶନରେ ବିନିଯୋଗ କରୁନାହାନ୍ତି, କର୍ଣ୍ଣକୁ ଭଗବାନ କଥା ଶ୍ରବଣରେ ବିନିଯୋଗ କରୁନାହାନ୍ତି, ଜୁହାକୁ ଭଗବାନ କଥା କୀର୍ତ୍ତନରେ ବିନିଯୋଗ କରୁନାହାନ୍ତି। ତେଣୁ ଏହିଭଳି ଭାବରେ ତାଙ୍କର ଯେଉଁ ଭଗବାନ ଏତେ ସୁନ୍ଦର ଶରୀର ଦେଇଛନ୍ତି, ଏତେ ଉନ୍ନତ ଶରୀର ଦେଇଛନ୍ତି, ସେ ଶରୀରର ସେମାନେ ସଦୁପଯୋଗ କରୁନାହାନ୍ତି। ତେଣୁ ଆବଶ୍ୟକତା ହେଉଛି ତସ୍ମାତ୍ ଏକେନ ମନସା, ଏକ ମନରେ ଭଗବାନ ସତ୍ୱତାଂ ପତି, ଭଗବାନ ଯିଏକି ସତ୍ୱତ ମାନେ ସତ୍ୱତ ମନସର ଯିଏ ହେଉଛନ୍ତି ମୁଖ୍ୟ, ତାଙ୍କ ବିଷୟରେ ଶ୍ରୋତବ୍ୟ କୀର୍ତ୍ତିତବ୍ୟସ୍ୟ ଧ୍ୟେୟ ପୂଜ୍ୟସ୍ଥ ନିତ୍ୟଦା, ତାଙ୍କ ବିଷୟରେ ପ୍ରଥମେ ଶୁଣିବା କଥା। କାରଣ ଭକ୍ତି ଶ୍ରବଣରୁ ଆରମ୍ଭ ହେଉଛି, ଭକ୍ତି ଶ୍ରବଣରୁ ଆରମ୍ଭ ହେଉଛି। ଯେଉଁମାନେ ଶ୍ରବଣ କରିବେ ସେମାନେ ଭବିଷ୍ୟତରେ କୀର୍ତ୍ତନ କରିପାରିବେ, ଏବଂ ଶ୍ରବଣ କୀର୍ତ୍ତନ ସାଙ୍ଗରେ ସାଙ୍ଗରେ ଧ୍ୟାନ ମଧ୍ୟ ହେବ। ଧ୍ୟେୟ ପୂଜ୍ୟସ୍ଥ ନିତ୍ୟଦା ଏବଂ ପୂଜା, ଭଗବାନଙ୍କର ସବୁବେଳେ ପୂଜା କରିବା କଥା। ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି, ହେ ସ୍ୱର୍ଣ୍ଣକାଦି ଋଷିମାନେ, ଭଗବାନ କଥା ଶୁଣିଲେ କ'ଣ ଫଳ ଜାଣିଛ ନା କ'ଣ ପ୍ରଭୁ? ନା ଶୁଣନ୍ତାଂ ସୋ କଥା କୃଷ୍ଣ, ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦ୍ୟନ୍ତସ୍ତୋଇ ଅଭଦ୍ରାଣି ବିଧୁନତି ସୁତସୁତାମ। ଯେତେବେଳେ ଭଗବାନ କଥା ଶ୍ରବଣ କରିବେ, ସୋ କଥା ଭଗବାନ କଥା, ମଦନ ମୋହନ ମଧ୍ୟ ଶ୍ରବଣ କରୁଛନ୍ତି ତାଙ୍କର କଥା, ଶୁଣନ୍ତାଂ ସୋ କଥା କୃଷ୍ଣ, ଭଗବାନଙ୍କର କଥା ନିଜେ ମଧ୍ୟ ଭଗବାନ ଶୁଣୁଛନ୍ତି। ଶୁଣିକିରି ଦ୍ୱାରକାର ଯେଉଁ ସଭାଗୃହରେ ରୋହିଣୀ ଦେବୀ ଯେତେବେଳେ ଭଗବାନ କଥା କହୁଛନ୍ତି, ଭଗବାନ କୃଷ୍ଣ ବଳରାମ ଏବଂ ସୁଭଦ୍ରାଙ୍କର ଯେଉଁ ବୃନ୍ଦାବନ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି, ଭଗବାନ କୃଷ୍ଣ ବଳରାମ ସୁଭଦ୍ରା ଆଜି ଠିଆ ହେଇଯାଇଛନ୍ତି, ଏବଂ ଶୁଣି ଶୁଣିକି ତାଙ୍କର ଚକ୍ଷୁ ବିସ୍ଫାରିତ ହେଇଯାଇଛି, ହସ୍ତକର୍ଣ୍ଣ ହସ୍ତ ପାଦ ଇତ୍ୟାଦି ସଙ୍କୁଚିତ ହେଇଯାଇଛି। ବର୍ତ୍ତମାନ ସେ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପ ଧାରଣ କରିଛନ୍ତି। ଆସନ୍ତା ଜୁନ 20 ତାରିଖ ଆସିବ ତାଙ୍କର ସ୍ନାନ ପୂର୍ଣ୍ଣମୀ ତିଥି, ସେହିଦିନ ଏହି ଲୀଳାଟି ହେଇଥିଲା, ଯେଉଁଥିପାଇଁ କି ଏହି ସ୍ନାନ ତିଥି ପାଳନ କରାଯାଉଛି। ସ୍ନାନ ତିଥି ଭଗବାନଙ୍କର ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ଏହି ଏହି ବ୍ୟବସ୍ଥାଟି ହେଇଥିଲା। ତେଣୁ ଏହି ଭଗବାନ କଥା ଯେତେ ଶୁଣନ୍ତା ସ୍ୱ କଥା କୃଷ୍ଣ, ପୁଣ୍ୟ ଶ୍ରବଣ କୀର୍ତ୍ତନ, ଇଏ ହେଉଛି ପ୍ରକୃତରେ ପୁଣ୍ୟ ଶ୍ରବଣ ଏବଂ କୀର୍ତ୍ତନ ଇତ୍ୟାଦି। ହୃଦୟନ୍ତସ୍ତ ହିଁ ଅବଦାନ, ଖାଲି ପୁଣ୍ୟ କଥା ହବ ଯେ ସେ ନୁହଁ, ଆମର ହୃଦୟରେ ଯେତେ ଅଭଦ୍ର ରହିଛି, ଯେତେ ଅନର୍ଥ ରହିଛି, ସେସବୁ ଦୂର ହେଇଯିବ। ସତ୍ୱ ରଜ ତମ ତ୍ରିଗୁଣର ଯେଉଁ ପ୍ରଭାବ ରହିଛି ସେସବୁ ଦୂର ହେଇଯିବ। ତେଣୁ ହୃଦୟନ୍ତସ୍ତ ହିଁ ଅବଦ୍ରାଣୀ ବିଧୁନଦି ସୃତ ସତାମ, କେମିତି ସଫା ହବ? ବିଧୁନଦି ଭଗବାନ ନିଜେ ସଫା କରିବେ। ଆମେ ଭଗବାନଙ୍କ ମନ୍ଦିର ସଫା କରୁଛେ, ଭଗବାନ ଆମର ହୃଦୟକୁ ମଧ୍ୟ ସଫା କରିବେ। ସୃହୃତ ସତାମ, ସେ ହେଉଛନ୍ତି ପ୍ରକୃତରେ ବନ୍ଧୁ, ଆମର ପ୍ରକୃତ ବନ୍ଧୁ ସେ ହେଉଛନ୍ତି ସୃହୃତ ସତାମ, ସୃହୃତ ସମସ୍ତଙ୍କର ସେ ସୃହୃତ। ଏବଂ ବିଶେଷ ଭାବରେ ଯେଉଁମାନେ ଭଗବାନ ଭକ୍ତ, ତାଙ୍କର ହୃଦୟ ଭିତରେ ଯେଉଁ ତ୍ରିଗୁଣର ମହିଳା ସବୁ ରହିଛି ତାକୁ ସେ ନିଜେ ସଫା କରିବେ। କିଭଳି ସଫା କରିବେ, କିଭଳି ସଫା କରିବେ? ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହୁଛନ୍ତି ସେ କଥା, ଏ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହୁଛନ୍ତି, କେମିତି ସଫା ହବ ନା? ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନଂ ଭାବ ସରୁହଂ ଧୁନନ୍ତି ସମଳଂ କୃଷ୍ଣଂ ସଲିଳସ୍ୟ ଯଥା ଶରତ। ଭଗବାନ କଥା ଯେତେବେଳେ ଶ୍ରବଣ କରୁଛେ, ଭଗବାନ ଆମର କର୍ଣ୍ଣ ମାଧ୍ୟମରେ ଆମର ହୃଦୟରେ ପ୍ରବେଶ କରୁଛନ୍ତି। ହୃଦୟରେ ପ୍ରବେଶ କରି ଆମର ହୃଦୟର ଗନ୍ଧକୀ ଯେଉଁ ରହିଛି, ହୃଦୟର ଯେଉଁ ମଳିନତା ରହିଛି ତାକୁ ସଫା କରୁଛନ୍ତି। କିଭଳି ନା ସରିତ, ଶରତ କାଳରେ ଯେଉଁ ବୃଷ୍ଟି ହେଲେ ତା ପୂର୍ବରୁ ଯେଉଁ ବର୍ଷା କାଳ ଆସିଥାଏ, ଜଳ ସବୁ ଗୋଳିଆ ହେଇକି ରହିଥାଏ, କିନ୍ତୁ ସଲିଳସ୍ୟ ଯଥା ଶରତ, ଶରତ ଶରତ ଋତୁର ବୃଷ୍ଟିରେ ସେସବୁ ଗୋଳିଆ ଜଳ ସବୁ ମଇଳା ଜଳ ସବୁ ସଫା ହେଇଯାଏ, ସ୍ୱଚ୍ଛ ହେଇଯାଏ। ସେଇଭଳି ଭାବରେ ଭଗବାନ କଥା ଶ୍ରବଣ କଲେ ଆମର ହୃଦୟ ସ୍ୱଚ୍ଛ ହେଇଯିବ ଭଗବାନ କଥା ଶ୍ରବଣ କଲେ। ତେଣୁ ଏ କଥା ବହୁତ ଗୁରୁତ୍ୱପୂର୍ଣ୍ଣ, ବହୁତ ତାର କଥାର ମହତ୍ଵ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇ କଥା, ଏଇ ବାକ୍ ସୃଷ୍ଟି ହେଲା ଜିହ୍ୱାରୁ, ବ୍ରହ୍ମାଙ୍କର ଆଶ୍ଚାଦ ମୁଖରୁ ସୃଷ୍ଟି ହେଇଛି ବାକ୍। ଏବଂ ସିନ୍ଧବ ମେଢ୍ରାନ, ମେଢ୍ରାନ କହିଲେ ଯେଉଁ ଉପସ୍ଥ ରହିଛି, ଉପସ୍ଥ ଇନ୍ଦ୍ରିୟରୁ ସାଗର ସୃଷ୍ଟି ହେଇଛି। ଏ ଯେଉଁ ସାଗର ସବୁ ଆମେ ଦେଖୁଛେ, ବ୍ରହ୍ମା ତାଙ୍କର ଉପସ୍ଥରୁ ସୃଷ୍ଟି କରିଛନ୍ତି। ଏବଂ ନିରୁତି ପାୟୋ ରାଘାଶ୍ରୟ, ନିରୁତି ରାକ୍ଷସ ଅସୁର, ଅସୁରମାନେ ସେମାନେ କେବେ ସୃଷ୍ଟି ହେଉଛନ୍ତି ନା ପାୟୁ, ତାଙ୍କର ଯେଉଁ ଯେଉଁ ମଳଦ୍ୱାର, ମଳଦ୍ୱାରରୁ ସେମାନେ ଜାହାତ ହେଉଛନ୍ତି। ଅଘାଶ୍ରୟ, ଏଠି ଅଘ ରହିଛି, ପାପ ରହିଛି, ପାପ ଯେଉଁ ଅସୁରମାନେ ନିରୁତିମାନେ ପାପ, ସେମାନେ ପାପ କାର୍ଯ୍ୟ କରୁଥିବାରୁ ସେମାନେ ଏଇ ଅସୁର ଜନ୍ମ ପ୍ରାପ୍ତ ହେଉଛନ୍ତି। କେଉଁମାନେ ଅସୁର ଜନ୍ମ ପ୍ରାପ୍ତ ହୁଅନ୍ତି? ଅର୍ଜୁନ ପଚାରୁଛନ୍ତି, ପ୍ରଭୁ କେଉଁମାନେ ଅସୁର ପ୍ରାପ୍ତ ହେଉଛନ୍ତି? ନା ତାନହଂ ଦୁଷତ କ୍ରୁରାନ୍ ସଂସାରେଷୁ ନଡ଼ାଧମାନ କିପାମି ଅଜଶ୍ରମ ଅଶୁଭାନ ଆଶ୍ରିଷୁ ଜୋନିଷୁ ଆଶ୍ରିଂ ଜୋନି ମାପନ୍ନା ମୁଢ଼ା ଜନ୍ମନି ଜନ୍ମନି ମାମ ଅପ୍ରପେବ କମତେ ଅତତ ଯାଆନ୍ତ ଧମା ଗତି। ଅର୍ଜୁନ, ଯେଉଁମାନେ ମୋର ଶରଣରେ ଯାଉନାହାନ୍ତି, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ସମସ୍ତଙ୍କୁ ଦୋଷ କରୁଛନ୍ତି, ଈର୍ଷା କରୁଛନ୍ତି, ସେମାନେ କ୍ରୂର ବ୍ୟକ୍ତି ସେମାନେ। ତେଣୁ ତାନହଂ ଦୁଷତ କ୍ରୂରାନ୍ ସଂସାରେଷୁ ନରାଧମାନ, ସେମାନେ ପ୍ରକୃତ ନରାଧମ, ମନୁଷ୍ୟମାନଙ୍କ ଭିତରେ ସେମାନେ ହେଉଛନ୍ତି ଅଧମ। ତେଣୁ ସେଇ କ୍ଷିପାମି ଅଜଶ୍ରମ ଅଶୁଭାନ ଆସୁରି ବିଭିନ୍ନ ଅଶୁଭ ଧ୍ୱନି, ଯେମିତି ଶ୍ରୀଧର ସ୍ୱାମୀ କହୁଛନ୍ତି ସାପ, ବ୍ୟାଘ୍ର ଇତ୍ୟାଦି ଜ୍ୱନିରେ ସେମାନେ ସବୁ ପୁଣି ଆସିବେ। ତେଣୁ ଆସୁରୀ ଜନିମା ପନ୍ନା, ଏ ଆସୁରୀ ଜନି ପ୍ରାପ୍ତ ହେଇକିରି ମୁଢ଼ା ଜନ୍ମନି ଜନ୍ମନି, ପ୍ରତି ଜନ୍ମରେ ସେ ଏଇଭଳି ଭାବରେ ମୂର୍ଖ ହେଇକି ରହିଛନ୍ତି। ମାମ ପ୍ରାପ୍ୟବ କନ୍ତେୟ, ମୋତେ ସେମାନେ ପ୍ରାପ୍ତ ହେଇପାରୁନାହାନ୍ତି, ତତେ ଜାଣିଛ ଧମା ଗତି, ତେଣୁ ସେଥିପାଇଁ ସେମାନେ ଅଧମ ଗତି ପ୍ରାପ୍ତ ହୁଅନ୍ତି। ତେଣୁ ଅର୍ଜୁନ ଜାଣି ରଖ, ଏ ଯେଉଁ ଅସୁର ଗୁଣ ସବୁ କହିଲି, ଆ ଭିତରେ ମୁଖ୍ୟ ଗୁଣ ହେଉଛି ତିନୋଟି ନା ପ୍ରଭୁ, କ'ଣ କ'ଣ ସେସବୁ ନା, ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନମାତ୍ମନ କାମ କ୍ରୋଧ ସଦା ଲୋଭ ତସ୍ମାତ୍ ଏତତ୍ରୟଂ ତ୍ୟଜେତ୍। ଏଇ ତିନୋଟି ହେଉଛି ମୁଖ୍ୟ, ଯାହାକି ତୁମକୁ ନରକକୁ ନେଇଯିବ, ବେଶୀ ଡେରି ହେବ ନାହିଁ ତୁମର। କ'ଣ କ'ଣ ସେଇଟା ନା, କାମ କ୍ରୋଧ ଲୋଭ, ଯାହାକୁ ଏଠି ସୃଷ୍ଟି କରିଛନ୍ତି ବ୍ରହ୍ମା ସୃଷ୍ଟି କରିଛନ୍ତି। କାମ କେଉଁଠୁ ସୃଷ୍ଟି କଲେ, ହୃଦୟରୁ ସୃଷ୍ଟି କଲେ, କ୍ରୋଧ ଭୃଯୁଗଳରୁ ସୃଷ୍ଟି କଲେ, ଲୋଭ ଅଧରୁ ସୃଷ୍ଟି କଲେ। କାମ କ୍ରୋଧ ଲୋଭ ଏ ତିନୋଟି ହେଉଛି ନରକର ଦ୍ୱାର। ଅର୍ଜୁନ ଜାଣି ରଖ, ଯେତେ ଅସୁର ଗୁଣ ରହିଛି, ବହୁତ ପ୍ରକାର ଅସୁର, ଏଇଟା ପ୍ରକୃତରେ ଗୁଣ ନୁହେଁ, ଏ ଦୋଷ, କିନ୍ତୁ ଅସୁରମାନେ ଭାବନ୍ତି ଇଏ ଆମର ଗୁଣ, କାହିଁ ମାୟା ଦ୍ୱାରା ସେମାନେ ନିୟନ୍ତ୍ରିତ ହେଉଛନ୍ତି, ଗୁଣକୁ ସେମାନେ କହୁଛନ୍ତି ଦୋଷ, ଏବଂ ଦେବତାମାନଙ୍କ ଗୁଣକୁ କହୁଛନ୍ତି ଦୋଷ, ଗୁଣକୁ କହୁଛନ୍ତି ଦୋଷ, ଦୋଷ କହୁଛନ୍ତି ଗୁଣ, ଦୈବ ଗୁଣ। ସେଥିପାଇଁ ଭଗବାନ କହିଦେଲେ ଦୈବ ଅସୁର ସମ୍ପଦ, ଏ ଦୁଇଟା ଏକ ତାଙ୍କର ନିଜ ନିଜର ଗୁଣ। ତେଣୁ ତ୍ରିବିଧଂ ନରକ ସେଦଂ, ଏ ଯେଉଁ କାମ କ୍ରୋଧ ଲୋଭ, ଇଏ ହେଉଛି ସବୁଠାରୁ ଅତି ଗର୍ହିତ। ଏଇ ତିନୋଟିକୁ ଆମେ କେମିତି ମୁକ୍ତ ହେବା ସେଟା ଚେଷ୍ଟା କରିବା କଥା। ତ୍ରିବିଧଂ ନରକ ସେଦଂ, ନରକକୁ ଦ୍ୱାର ତିନୋଟି ରହିଛି, ମୁଖ୍ୟ ଦ୍ୱାର, ସିକ୍ସ ଲେନ୍ ରୋଡ଼ ସବୁ ରହିଛି, ବହୁତ ସ୍ପିଡ଼ରେ ଯାଇ ହେବ। ବାସ୍ତବ ଜଗତରେ ସବୁ ରୋଡ଼ ରହିଛି, ତାଙ୍କୁ ଯଦି ସ୍ପିଡ଼ କମିଗଲା ସେଥିପାଇଁ ତାଙ୍କୁ ଫାଇନ୍ ପଡ଼ିବ, ଫାଇନ୍ ପଡ଼ିବ। ଆମର ଏଠି ଯଦି ସ୍ପିଡ଼ ଅଧିକା ହେଇଗଲା ସେଥିପାଇଁ ଫାଇନ୍, କିନ୍ତୁ ସେଠି ଓଲଟା, ସ୍ପିଡ଼ ଯଦି ଅଧିକା କମିଯିବ ତାର ସେଥିପାଇଁ ଫାଇନ୍। ତେଣୁ ସେଇଭଳି ଭାବରେ ନର୍କରେ ମଧ୍ୟ, ନର୍କକୁ ଯିବା ପାଇଁ ସ୍ପିଡ଼ ରହିଛି, ବହୁତ ସ୍ପିଡ଼ରେ ଯାଉଛି, ଯଦି ସ୍ପିଡ଼ କମିଯିବ ଫାଇନ୍ ପଡ଼ିବ। ତେଣୁ ଏ ଯେଉଁ ତିନୋଟି ରାସ୍ତା ରହିଛି, କାମ କ୍ରୋଧ ଲୋଭ, ତିନୋଟି NH 1 2 3 ରହିଛି, ତିନୋଟି ରାଜରାସ୍ତା ରହିଛି, ବହୁତ ସ୍ପିଡ଼ରେ ସେ ଚାହିଁଲେ ଯାଇପାରିବେ। କାମ କ୍ରୋଧ ଲୋଭ ଆମକୁ ନେଇଯିବ, କିନ୍ତୁ ଏଇ କାମ କ୍ରୋଧ ଲୋଭକୁ ଯଦି ଆମେ ଠିକ୍ ଭାବରେ ସଦୁପଯୋଗ କରିବା, ତାହେଲେ ଇଏ ଆମକୁ ଚିତ୍ ଜଗତକୁ ନେଇଯିବ। ନରୋତ୍ତମ ଦାସ ଠାକୁର ସେ କଥା କହୁଛନ୍ତି, କାମ କୃଷ୍ଣ କର୍ମାର୍ପଣେ, ଏ ଯେଉଁ କାମ ରହିଛି, ଏ କାମ ଆମକୁ ନରକକୁ ନେଇଯିବ, କିନ୍ତୁ ଏଇ କାମଟାକୁ ଯଦି ଭଗବାନଙ୍କ ସେବାରେ ଏଇ କାମନାଟାକୁ ଆମେ ଯୁକ୍ତ କରିବା, ହେ ପ୍ରଭୁ, ହେ ବୃନ୍ଦେ ଦେବୀ, ମୋର ଇଏ ବିଳାସ ବିଳାସ କୁଞ୍ଜେ ଦିଅ ବାସ, ନୟନେ ହେରିବ ସଦା ଯୁଗର ରୂପରାଶି। ଏ କାମନାଟା ଆମେ ଯଦି ଭଗବାନଙ୍କ ସେବାରେ ଯୁକ୍ତ କରିବା, ଭଗବାନଙ୍କ ସେବାରେ କେମିତି କାମନା କରିବା, ସକାଳୁ ଉଠିଲେ ପ୍ରଭୁଙ୍କର ସେବା କରିବା, ରାତିରେ ଶୋଇଲା ବେଳେ ଭଗବାନ କଥା ସ୍ମରଣ କରି ଶୟନ କରିବା। ଆମେ ସେଦିନ କହୁଥିଲୁ ସେ ଶ୍ଳୋକଟି, ଯେଉଁ ଭଗବାନ କହିଛନ୍ତି ପ୍ରଚେତାମାନଙ୍କୁ, ଯେ ଗୃହେଷୁ ଆବିଶତାମ ଚାପି ପୁଂସାମ କୁଶଳ କର୍ମଣାମ, ଯେଉଁମାନେ ଗୃହରେ ରହିଛନ୍ତି ସେମାନେ, ଏ ଚତୁର୍ଥ ସ୍କନ୍ଧରେ ଏକଥା କହୁଛନ୍ତି ଭଗବାନ ପ୍ରଚେତାମାନଙ୍କୁ, ଗୃହେଷୁ ଆବିଶତାମ ଚାପି, ଗୃହରେ ରହିଲେ ମଧ୍ୟ ଯେଉଁମାନେ କୁଶଳ କର୍ମ, ପ୍ରକୃତରେ କର୍ମ କୌଶଳ ଜାଣିଛନ୍ତି, ସେମାନେ ମଦବାର୍ତ୍ତା ଯାହାତ ଯାହାମାନ, ମୋର ବାର୍ତ୍ତାରେ ମୋର କଥାରେ ସମୟକୁ ସେମାନେ ବିତେଇବେ, ମୋର କଥାରେ ମଦବାର୍ତ୍ତା ଯାହାତ ନା ଯାହାମାନ ନ ବନ୍ଧାଏ ଗୃହ ମତା, ସେମାନେ ଆଉ ଗୃହରେ ତାଙ୍କର ବନ୍ଧନ ନାହିଁ ବୋଲି ବୁଝିବାକୁ ପଡ଼ିବ। ପ୍ରଭୁପାଦ ମହାରାଜ ଆମେ ସେଦିନ କହିଥିଲୁ, ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି ଯେ ଡିଭୋଟି ଅଫ୍ ଥିଙ୍ଗ, ଇଏ ଡିଭୋଟି ଅଫ୍ କୃଷ୍ଣ, ସେ ସବୁବେଳେ କ'ଣ କରୁଛନ୍ତି ନା, ଭଗବାନ କଥା ଶ୍ରବଣ କରୁଥିବାରୁ, ଡିଭୋଟିଜ୍ ଥିଙ୍କ ଅଫ୍ କୃଷ୍ଣ, ସବୁବେଳେ ସେ ଭଗବାନ କଥା ଚିନ୍ତା କରୁଛନ୍ତି, କେମିତି ଭଗବାନଙ୍କୁ ସେବା କରିବେ, ଅଲୱେଜ୍ ସବୁବେଳେ ଚିନ୍ତା କରୁଛନ୍ତି ଭଗବାନଙ୍କ ବିଷୟରେ। ଡିଭୋଟିଜ୍ ଥିଙ୍କ ଅଫ୍ କୃଷ୍ଣ, ତାପରେ ଆକ୍ଟ ଫର୍ କୃଷ୍ଣ, ଯେଉଁ କାର୍ଯ୍ୟ କରୁଛନ୍ତି ସେଇଟା ମଧ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ କରୁଛନ୍ତି, ଭଗବାନ ସେବା ପାଇଁ କରୁଛନ୍ତି। ଏବଂ ସେହିଭଳି ଭାବରେ ଇଟ୍ ଫର୍ କୃଷ୍ଣ, ଖାଦ୍ୟ ଯେଉଁ ଗ୍ରହଣ କରୁଛନ୍ତି ସେ ଭଗବାନ ପାଇଁ କରୁଛନ୍ତି, ଭଗବାନ ପ୍ରସାଦ ପାଉଛନ୍ତି, ପାଇଲେ ସେମାନେ पुष्टि पाइबे, पुष्टि पाइकि भगवान को सेवा करिवे, ईट फॉर कृष्ण एवं स्लीप फॉर कृष्ण, शयन करसंदी सेटा मते भगवान पे करसंदी। निद्रु भांगिले से सजाग हेबे, भगवान सेवा जागृत भाव रे ध्यान ध्यान सकार करि परिबे, सेबे शयन करसंदी स्लीप फॉर कृष्ण एंड वर्क फॉर कृष्ण, जो कार्य करसंदी सेटा मते भगवान पे करसंदी। तेणु मेटेरियल एक्टिविटीज फॉर सेंस ग्रेटिफिकेशन एट द कॉज ऑफ मेटेरियल बंडेज, अन्य माने जो माने भगवान को उद्देश्य करनांदी से भवबंधन प्राप्त होसंदी। ये जो 15 अध्याय रे वर्णन करसंदी भगवान ए भौतिक जगत को गोटे ओरटा वृक्ष सहित तुलना करसंदी, जहाँ कोटी आदि नाही कि अंत नाही, नचादिन अंत दृश्यते। तेणु ये जो मेटेरियल एक्टिविटीज भौतिक कार्य रे ए भौतिक बंधन आम बढ़ी बढ़ी का जीव, वेयर आज द वेरी सेम एक्टिविटीज फॉर द सैटिस्फैक्शन ऑफ कृष्ण आर द कॉज ऑफ लिबरेशन। सही कार्य यदि आम भगवान को उद्देश्य करें तो आम को मुक्तिर मार्ग को नहीं जीव। तेणु उदाहरण दि जाए प्रभुपाद महाराज कहते जे वन मिल्क प्रिपेरेसन कैन कॉज इंडाइजेशन, क्षीरजात पदार्थ जो रही पनीर इत्यादि सब खाइले अधिया खाइले पेट खराब हो जा डायरिया हो जाए, कि क्षीर रु जो तैयारी दही से खाइले आम से डायरिया को दूर कर। काम कृष्ण कर्मार्पणे क्रोध, क्रोध केमी व्यवहार करवा ना क्रोध भक्त विद्वेषी जने भगवान भगवान भक्त जो मैंने विद्वेषी जमी रावण, रावण भगवान पत्नी सीता को अपहरण कर आणले। तेणु जो हनुमान गले सीता अन्वेषण से लंका देखिले, प्रवेश कले जो देखिले अशोक वन में अशोक वाटिकार सीतादेवी रही, तेणु तक क्रोध जहाँ है सी सब जिते असुर मैंने आसते सब हत्या करने लगे, गोटे पर गोटे हत्या करने लगे। तेनालीर रावण पुत्र को मारिदे, तेणु रावण तापर पुत्र जे इंद्र इंद्रजित से ब्रह्मास्त्र छाड़ी बंधन कले। तेणु रावण कहले आर लांगुटे निआ लगेद ये मृत्युवरण कर, कारण माकड़ लांगुटा बहुत प्रिय, तेणु से निआ लगेदे। तेणु हनुमान कौन कले ना से निआ द्वारा लंका समग्र लंकापुर को जाड़ीदे। आम शिष्य मत राधा गुंदी स्वामी महाराज कहती रावण समस्त देवता मानक अधीन कर इंद्रदेव अधीन रखी मेघ तक अधीन था, तेणु जो राणी मैंने चित्कार कले पानी पानी जो चित्कार कले रावण आदेश दे मेघ को ए पानी वर्षा कर, तेणु सी जो पानी वर्षा कले सीटा घिओर परिवर्तन हो गला, सी जो निआ जलुला से आधिक अधिक जलला गला। तेणु यही भाव हनुमान तर क्रोध को यही भगवान विद्वेषी भक्त विद्वेषी रावण विरुद्ध प्रयोग कर लंका को जाड़ीदे। तेणु से भाव क्रोधटा आमर भक्त विद्वेषी जाने लोभ, लोभटा केमी व्यवहार करवा ना लोभ भगवान साधु संगे हरि कथा, भगवान लोभ साधु संगे हरि कथा, भगवान कथा शुणी लोभ विजुक्त करवा। आम जन वैष्णव आचार्य से कहते जे कृष्ण रस भविता रस मत कृष्ण रस मति भविता, यहाँ कौटि मिले कृष्ण रस कौटि मिले ना, एवं जदि कौटि मिलू सांगे सांगे किनिदियो के मूल्य के त्र लौल्यम एक मूल्यम, तार मूल्य हूँ केवल लोभ। भगवान कथा शुणवे लोभ, आम बहुत भक्त अच्छे जो भी भगवान कथा होती जा शुणुस। मे मस आम शिशु राधा मुंशी महाराज हरिद्वार कथा होता बहुत भक्त जा श्रवण करने कौट कथा से सब जामर यही प्रसंग में जन भक्त कथा कह जाए भक्त कौन तर पत्नी झीर बाहर ठीक हो जाए पत्नी दौंस कि सुना गहना निय रखिक बिकिकी जहाँ करी टा आण आम कन्या बहुत हम नरसिंह मेहटा ना किए गीता पंडा यही दुज कथा दि जाए। तेणु सी जाइए सुना अलंकार नहीं जाती कौट बिके बिकिकी टा आर बाहर कल सका झीर बाहर हम जाऊँ जो भी जाए बुझे देख ला बेलू गोटे बणिया पाक जाकर बिका बसला शुणिले अरे गाँव में कथ हो भागवत कथा भागवत सप्ताह, तेणु से भूलीगले बणिया पाक जाए शुणी बसीगले भागवत कथ शुणवे सात दिन बीतीगला से भूलीगले मुझे आनीच अलंकार बिकले ଏଇଟା ମୁଁ ନେଇକି ଟଙ୍କା ନେଇ ମୋର ଝିଅର ବାହାଘର କରିବି। ସେତେବେଳେ ଫେରୁଛନ୍ତି, ଦେଖିଲା ବେଳକୁ ସବୁ ଲୋକମାନେ ଯାଉଛନ୍ତି, କହୁଛନ୍ତି ସେ ଅମୁକ ବ୍ୟକ୍ତିର ବିବାହ ଯେଉଁ ହେଇଥିଲା ତା ଝିଅକୁ ବିବାହ କରିଥିଲେ। ଏ ରାଜାମାନେ, ରାଜା ମହାରାଜାମାନେ ମଧ୍ୟ ଏଭଳି ବିବାହ କରିପାରିବେ ନାହିଁ। ଇଏ ଶୁଣି ଆସୁଛନ୍ତି, ଆରେ ମୋର ଝିଅର ତ ବାହାଘର ଥିଲା, ବର୍ତ୍ତମାନ ଭୁଲି ଯାଇଛି, ଭଗବାନ କଥା ଶୁଣିକରି ମୁଁ ଭୁଲିଗଲି, କ'ଣ ହବ, ତେଣୁ ଅବସ୍ଥା କ'ଣ ହବ। ତେଣୁ ସମସ୍ତେ ବୁଝିଲା ବେଳକୁ କାହାର ବାହାଘର, ନା ତମର ପୁରା ବାହାଘର, ତମର ଝିଅର ବାହାଘର କଥା, ଏତେ ବଢ଼ିଆ ଆୟୋଜନ କରିଥିଲ, ବର୍ତ୍ତମାନ ନ ଜାଣିଲା ବେଳେ କହୁଛ। ଭଗବାନ କଥା ଶୁଣିବାରେ ସେ ଭୁଲିଗଲେ ଯେ ଏମିତି ସବୁ ଦାୟିତ୍ୱ ସବୁ ରହିଛି ଭଗବାନ କଥା ଶୁଣିବାରେ। ତେଣୁ ଆମର କହୁଛନ୍ତି ନରୋତ୍ତମ ଦାସ ଠାକୁର କହୁଛନ୍ତି ପ୍ରେମ ଭକ୍ତି ଚନ୍ଦ୍ରିକାରେ, ଲୋଭ ସାଧୁ ସଙ୍ଗେ ହରି କଥା, ଏ ଯେଉଁ କାମ କ୍ରୋଧ ଲୋଭ ଏ ତିନୋଟି ଜିନିଷ ସୃଷ୍ଟି କରିଛନ୍ତି ବ୍ରହ୍ମା। ଏ କାମ କ୍ରୋଧ ଲୋଭ ଆମକୁ ନର୍କକୁ ନେଇଯିବ, ପୁଣି ସେଇ କାମ କ୍ରୋଧ ଲୋଭକୁ ଯଦି ଆମେ ନିୟନ୍ତ୍ରଣ କରିପାରିବା, ଠିକ୍ ଭାବରେ ପରିଚାଳିତ କରିପାରିବା, ତାହେଲେ ସେ ଆମକୁ ଭଗବାନଙ୍କ ପାଖକୁ ପ୍ରାପ୍ତ, ଭଗବାନଙ୍କ ପଦପ୍ରାପ୍ତ ହେବା ପାଇଁ ଆମକୁ ବହୁତ ସାହାଯ୍ୟ କରିବ। ତେଣୁ ସେହିଭଳି ଭାବରେ ଆହୁରି ତିନୋଟି ରହିଛି ରିପୁ ଆମର, କ'ଣ କ'ଣ ନା ମୋହ, କାମ କ୍ରୋଧ ଲୋଭ ମଦ ମୋହ, ଏ ଆଉ ଗୋଟେ ହେଉଛି ମାତ୍ସର୍ଯ୍ୟ, ମାତ୍ସର୍ଯ୍ୟଟା ବ୍ୟବହାର କରାଯାଇପାରିବ ନାହିଁ। ତେଣୁ ନିର୍ମଳ ଶରଣା ପ୍ରଥମେ ମନା କରିଦେଲେ, ବ୍ୟାସଦେବ କହିଦେଲେ ନା ନା ଏ ମାତ୍ସର୍ଯ୍ୟକୁ ତ୍ୟାଗ କର, ପରମ ନିର୍ମଳ ଶରଣା ସଦା, ଯେଉଁମାନେ ମାତ୍ସର୍ଯ୍ୟ ଅଛି ସେମାନେ ଏଠିକି ଆସିପାରିବେ ନାହିଁ, ଭାଗବତ କଥା ଶୁଣିପାରିବେ ନାହିଁ, ଯେଉଁମାନେ ମାତ୍ସର୍ଯ୍ୟ ନାହିଁ ସେମାନେ ଆସ, ସେମାନଙ୍କୁ ଡାକିଛନ୍ତି ବ୍ୟାସଦେବ। ତେଣୁ ମୋହଟା କେମିତି ବ୍ୟବହାର କରିବା ନା ମୋହ ଇଷ୍ଟ ଲାଭ ବି ନେଇ ଭଗବାନ ପ୍ରାପ୍ତ ହେଇପାରିଲୁ ନାହିଁ, ଏତିକି ମୋହ ହେବା କଥା ଆମର, ଇଷ୍ଟ ଲାଭ ବି ନେଇ। ଆଉ ମଦ, ମଦଟା କେମିତି ବ୍ୟବହାର କରିବ, ଆଜି ଟିପିକଲା ମଦ ଦୋକାନ ବିକ୍ରି ବାହାରିଲାନି, ସେ ମଦଟା, ସେ ମଦଟା ମଧ୍ୟ ମଦ, କିନ୍ତୁ ଏଇ ମଦ ହେଉଛି ନରୋତ୍ତମ ଦାସ ଠାକୁର କହୁଛନ୍ତି ମଦ କୃଷ୍ଣ ଗୁଣ ଗାନେ, ଭଗବାନଙ୍କ ଗୁଣଗାନ କରିବା ପାଇଁ ଏଇ ମଦଟାକୁ ବ୍ୟବହାର କରିବା କଥା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଏଇଭଳି ଭାବରେ ନିଯୁକ୍ତ କରିବ ତଥା ତଥା, ଏଇଭଳି ଭାବରେ ବ୍ୟବହାର କରିବା। ଏ ଯେଉଁ ରହିଛି ମଦ ବା ଯେଉଁ ଗର୍ବ, ମଦଟାକୁ ଗର୍ବ କୁହାଯାଉଛି, ଆମେ ଯେଉଁ ଗର୍ବଟା ରହିଛି ଏଇଟାକୁ ଯଦି ଆମେ ଭଗବାନଙ୍କୁ ଗୁଣଗାନ କଲେ, ତାହେଲେ ଏଇ ଗର୍ବଟି ଆମର ପ୍ରକୃତ ବିନିଯୋଗ ହେଇପାରିବ, ନହେଲେ ଅନ୍ୟ କଥାରେ ଏ ଗର୍ବଟାର ପ୍ରକୃତ ବିନିଯୋଗ ହେଇପାରିଲା ନାହିଁ, ଅସତ୍ ବ୍ୟବହାର ହେଲା। ତେଣୁ ଏହିଭଳି ଭାବରେ ଯଦିଓ ବ୍ରହ୍ମା ସୃଷ୍ଟି କରିଛନ୍ତି କାମ କ୍ରୋଧ ଲୋଭ, କିନ୍ତୁ ଏ ତିନୋଟି ଜିନିଷ ଯେଉଁମାନେ ଜାଣିନାହାନ୍ତି ତାର ବ୍ୟବହାର, କୁଂସା କୁଶଳ କର୍ମଣାମ କେମିତି କର୍ମ କରିବାରେ ପଡ଼ିବ, ଯେଉଁଟା ପ୍ରକୃତ ଜାଣିନାହାନ୍ତି ସେମାନେ କାମ କ୍ରୋଧ ଲୋଭକୁ ଏ ଭୌତିକ ବ୍ୟବହାର ଭୌତିକ ସ୍ୱାର୍ଥ ପାଇଁ ବ୍ୟବହାର କରନ୍ତି, ତେଣୁ ଏଇଟା ତାଙ୍କୁ ନରକକୁ ନେଇଯାଏ। କିନ୍ତୁ ଏଇ କାମ କ୍ରୋଧ ଲୋଭକୁ ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ କରିବା, ତାହେଲେ ଆମେ ଭଗବାନ ପ୍ରାପ୍ତ ହେବା ପାଇଁ ଆମେ ଆଗେଇ ଯିବା। ତେଣୁ ଏହିଭଳି ଭାବରେ ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି, ଆଶାତ ବାକ୍ ସିନ୍ଧବ ମେଢ୍ରାନ ନିରୋତି ପାୟୁର ଅଘାଶ୍ରୟ, ଅଘ ଆଶ୍ରୟ କାମ କ୍ରୋଧ ଲୋଭ ଇତ୍ୟାଦି ଦ୍ୱାରା ସେମାନେ ବିଭିନ୍ନ ପ୍ରକାର ଅଘ କାର୍ଯ୍ୟ କରୁଛନ୍ତି, ପାପ କାର୍ଯ୍ୟ କରୁଛନ୍ତି, କିନ୍ତୁ ଏହି କାମ କ୍ରୋଧ ଲୋଭକୁ ଯଦି ଠିକ୍ ଭାବରେ ବ୍ୟବହାର କରିବା, ତାହେଲେ ଆମେ ଶ୍ରେଷ୍ଠ ପୁଣ୍ୟ ପ୍ରାପ୍ତ ହୋଇପାରିବା, ଭଗବାନଙ୍କ କୃପା ପ୍ରାପ୍ତ ହୋଇପାରିବା। ଏହିଭଳି ଭାବରେ ଆମର ଏହିସବୁ ବ୍ରହ୍ମା ଯେଉଁ ସୃଷ୍ଟି କରିଛନ୍ତି ଏହିସବୁକୁ ଆମେ ଏହିଭଳି ଭାବରେ ବ୍ୟବହାର କରିବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ନିତାଇ ଗୋର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।